தாய் கோர்ணமானந்தி. நமோ கிருஷ்ண பாதாய கிருஷ்ண பிரஷ்டாய பூத்தலை ஸ்ரீமதே பக்தி ஸ்வரூபானந்த சுவாமி நித்ய நாமினி நம சத்வக்தமணை மணிபுரோ துவாய ச பிரபுபாதல சுப்பாணி பிரச்சார நிறதாயதி. ஹரி கிருஷ்ணன். அதி பவித்ர நிருசிங்க சதுர்தசி திதி நாமே அஜி பவித்ர தித்திரே அஜர தித்திரே பகவான் ஆவிர்வாக வைத்திலே நிருசிங்கதேவ் ஸ்ரீ நிருசிங்கதேவ் உபரே ஆமே கிச்சு கதா கழிவா. பகவான் ஹஜார ஹஜார வருஷ லட்ச லட்ச வருஷ தொடர் கதா பகவான் நிருசிங்கதேவ் ஆவிர்வாக வைத்திலே சத்யுகரே பகவான் ஆசித்திலே சத்தியப்பரி த்ரேதாயுக வித்தி ஜெயிச்சி த்ரேதாயுக பரிமாணம் 12,96,000 வருஷ த்ரேதாயுக பரி துவாபர யுக வித்தி ஜெயிச்சி துவாபர யுக பரிமாணம் 8,64,000 வருஷ ଏବଂ ତାପରେ କଳିଯୁଗ ଯେଉଁ ରହିଛି 4,32,000 ବର୍ଷ ତା'ର 5,000 ବର୍ଷ 5,500 ପାଖାପାଖି ବର୍ଷ ସେ ହେଇଯାଇଛନ୍ତି। ତେଣୁ ଏହିଭଳି ଭାବରେ ଲକ୍ଷ ଲକ୍ଷ ବର୍ଷ ତଳର ଘଟଣା ଇଏ ହେଉଛି ଆମର ଇତିହାସ। ଆମେ ଯେଉଁ ଇତିହାସ ପଢ଼ୁଛେ ଯାହାକୁ କୁହାଯାଏ ମଡ଼ର୍ଣ୍ଣ ହିଷ୍ଟ୍ରି ଆଧୁନିକ ଇତିହାସ, ସେ ଇତିହାସରେ କିଛି ଭୁଲ ରହିଛି। ଆମର ଅଭିଜିତ ପ୍ରଭୁ କହୁଥିଲେ ଏ ଯେଉଁ ପ୍ରମାଣ ରହିଛି, ଚାରି ପ୍ରକାର ପ୍ରମାଣ ରହିଛି, ଶ୍ରୁତି ପ୍ରତ୍ୟକ୍ଷ ଐତିହ୍ୟ ଅନୁମାନ ପ୍ରମାଣସ୍ଥ ଚତୁଷ୍ଟୟମ୍। ଏ ଚାରୋଟି ପ୍ରମାଣ ରହିଛି, ଚାରୋଟି ପ୍ରମାଣ, ଶ୍ରୁତି ପ୍ରମାଣ ଗୋଟିଏ ମଧ୍ୟ ପ୍ରମାଣ, ପ୍ରତ୍ୟକ୍ଷ ପ୍ରମାଣ ଆମେ ଆଖିରେ ଯାହା ଦେଖୁଛେ ବା କାନରେ ଯାହା ଶୁଣୁଛେ ଇଏ ମଧ୍ୟ ଗୋଟେ ପ୍ରମାଣ, ଇତିହାସ ମଧ୍ୟ ଗୋଟେ ପ୍ରମାଣ, ଇତିହାସକାରମାନେ ଯାହା କହିଛନ୍ତି ସେ ମଧ୍ୟ ଗୋଟେ ପ୍ରମାଣ, ଏବଂ ଅନୁମାନ ମଧ୍ୟ ଗୋଟେ ପ୍ରମାଣ। ଏହିଭଳି ଭାବରେ ଯେଉଁ ଚାରୋଟି ପ୍ରମାଣ ରହିଛି, ସେ ଚାରୋଟି ପ୍ରମାଣ ଭିତରୁ ଶ୍ରୁତି ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ। ଅନ୍ୟ ଯେଉଁ ସବୁ ପ୍ରମାଣ ରହିଛି ତା ଦେହରେ ଭ୍ରମ ପ୍ରମାଦ ବିପ୍ରଲିପ୍ସା କର୍ଣ୍ଣପାଟବ ଏ ଚାରୋଟି ଦୋଷ ରହିଛି। ତେଣୁ ଆମେ ଦେଖିବା ମଡ଼ର୍ଣ୍ଣ ଇତିହାସ ଯେଉଁ ରହିଛି ସେ ଇତିହାସରେ ପରିବର୍ତ୍ତନ ହେଉଛି। ମହେନ୍ଦ୍ରଦାର ହରପ୍ପା ବିଷୟରେ କୁହାଯାଏ ତା'ର କେବେଠୁ ଆରମ୍ଭ ହେଲା, ତା'ର ଠିକ୍ ଯୁଗ ବା ଠିକ୍ ସମୟ ନିର୍ଣ୍ଣୟ କରାଯାଇପାରିନାହିଁ। କିନ୍ତୁ ଇଏ ଯେଉଁ ଇତିହାସ ଆମେ କହୁଛେ ବୈଦିକ ସାହିତ୍ୟରେ ଶାସ୍ତ୍ରରେ ଯେଉଁ ଇତିହାସ କଥା ବର୍ଣ୍ଣନା କରାଯାଇଛି ପୁରାଣ କଥା, ଏଥିରେ କୌଣସି ତ୍ରୁଟି ନାହିଁ। ଭଗବାନ ନୃସିଂହଦେବ ଆବିର୍ଭାବ ହୋଇଥିଲେ, ଭଗବାନ କହିଛନ୍ତି, କଥା ଦେଇଛନ୍ତି, ଭଗବତ ଗୀତାରେ ଅର୍ଜୁନଙ୍କୁ କହିଛନ୍ତି ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ତଦାତ୍ମାନ ସୁଧାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କଥା କହିଛନ୍ତି। ତେଣୁ ଯେତେବେଳେ ଧର୍ମର ଗ୍ଲାନି ହେଉଛି, ଧର୍ମର ଗ୍ଲାନି ହେବ ମାନେ ଅଧର୍ମର ଅଭ୍ୟୁତ୍ଥାନ ହେବ। ତେଣୁ ଭଗବାନ ପ୍ରତି ଯୁଗରେ ଆସନ୍ତି, ଇଏ ହେଉଛି ଗୋଟେ ପ୍ରମାଣ, ଭଗବାନ ପ୍ରତି ଯୁଗରେ ଆସନ୍ତି। ତେଣୁ ଭଗବାନ ମଧ୍ୟ ସତ୍ୟଯୁଗରେ ଆସିବେ, ତ୍ରେତୟା ଯୁଗରେ ଆସିବେ, ଦ୍ୱାପର ଯୁଗରେ ଆସିବେ, କଳିଯୁଗରେ ମଧ୍ୟ ଭଗବାନ ଆସିବେ। ତେଣୁ ଭଗବାନ ସତ୍ୟଯୁଗରେ ଆସିଥିଲେ ନୃସିଂହଦେବ। ପରିତ୍ରାଣାୟ ସାଧୁନାଂ ପ୍ରହ୍ଲାଦକୁ ତାଙ୍କୁ ଆନନ୍ଦ ପ୍ରଦାନ କରିଥିଲେ, ତାଙ୍କୁ ରକ୍ଷା କରିଥିଲେ ପରିତ୍ରାଣ ସାଧୁ। ଯେଉଁମାନେ ବିପଦରେ ପଡ଼ିଲେ ସେମାନେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି ରକ୍ଷା କରିବା ପାଇଁ, ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି ନାହିଁ, ପ୍ରଭୁ ରକ୍ଷା କରନ୍ତୁ ବୋଲି। କିନ୍ତୁ ଭଗବାନ ପ୍ରାର୍ଥନା ନକଲେ ମଧ୍ୟ ଭଗବାନ ରକ୍ଷା କରନ୍ତି। ତେଣୁ ଯେତେବେଳେ ବିପଦ ପଡ଼ିଲା ପ୍ରହ୍ଲାଦଙ୍କ ଉପରେ, ବହୁତ ବିପଦ ରହିଛି, ଅନେକ ପ୍ରକାର ବିପଦ ରହିଛି, କିନ୍ତୁ ପ୍ରହ୍ଲାଦଙ୍କ କଥାକୁ ସତ୍ୟରେ ପରିଣତ କରିବା ପାଇଁ ଭଗବାନ ଆବିର୍ଭାବ ହୋଇଥିଲେ ଆଜିର ଦିବସରେ। तेणु ये भाव परित्राणाय साधुवान साधुवान को से आनंद प्रदान करती एवं दुष्कृत मान को जो विभिन्न प्रकार दुष्कृत मान विषय भगवद गीत सप्तम अध्याय भगवान कही चारि प्रकार दुष्कृत विषय भगवान कही से भगवान को शरण से जाती ना नवा दुष्कृति मूढ़ा प्रपद्यंते नराधम माया अभरुत ज्ञान आश्रम भाव आश्रिता ये चारि प्रकार दुष्कृति व्यक्ति रही दुष्कृति कहले कृति अर्थ हो बुद्धि जदिओ तर बुद्धि अच्छी हिरण्यकशिपु अनेक बुद्धि थिला रावण अनेक बुद्धि थिला किंतु से बुद्धि सदव्यवहार करें ना असदव्यवहार कले से दुष्कृति बोली कह चारि प्रकार दुष्कृति व्यक्ति रही मूढ़ा जो मैंने मूर्ख व्यक्ति पाठ पढ़ी ना पाठ नाही ज्ञान ना कारण तर पापी व्यक्ति सुकृति ना तेणु से मैंने विद्या अर्जन करें चार लक्ष प्रकार जो मनुष्य रही भितर जो मैंने अधम श्रेणी एवं जदि कतज बहुत ज्ञान रही कि ज्ञानटा माया द्वारा अपहरण हो जाए एवं जो रही आसुर भाव माश्रिता ए हिरण्यकशिपु आसुर भाव संपन्न व्यक्ति यह अनेक आसुर स्वभाव संपन्न व्यक्ति रही तेणु एम भगवान शरण से जाती ना तेणु भगवान विनाश करती किंतु जो विनाश करवा अर्थ साधारणत आम जो भावचे प्रति निष्ठुरता आचरण करागला प्रति क्रूरता करागला नुह भगवान हतारी गतिदायक भगवान जहाँ हत्या कले श्रेष्ठ गति प्रदान करती जो भाव उद्धव विदुर को भागवत तृतीय स्कंधे कही कथा भगवान के कृपामय जहाँ को हत्या करहो वकी तनकाल कोटं बकी से भाव आसुर स्वभाव संपन्न व्यक्ति थिला बकी जे कि स्तन कालकुट विषय बढ़कर आसला जिघा भगवान हत्या करने आसला ये असाधु व्यक्ति थिला किंतु भगवान जदि हत्या कले माँ स्थान प्रदान कले लेवे गति धातृचिता धातृचिता माँ जशोदा देवकी एम को स्थान दि जाए जन आचार्य कहती आचार्य मैंने कहती दुईज धात्री थे अंबिका और केलिंबा से दुईज को जो स्थान प्रदान कर स्थान प्रदान कले बकी को पुतना को राक्षसी भगवान छ दिन रे ये लीलाटी करते तेणु ये असुर मान को दुष्कृत मान को जो हत्या करती विनाश करती ताद्वारा मंगल साधन कराए गंगा दयाल शरण ब्रजेम से कथा कौन उद्धव लेवे गति धातु चिता तत्म आउ किए अन्य दयालु व्यक्ति अच्छा जहाँ शरण से आम जावा भगवान एभली दयालु जहाँ को नाश कले विनाश कले मंगल विधान करती यूज भगवान दयालुता कृपाता तेणु भगवान परित्राणाय साधुना विनाशाय च दुष्कृतां धर्म संस्थापनार्थाय धर्म को मत स्थापन करती प्रतिजुगे जो धर्म ग्लानी हो जाए अधर्मर अभ्युत्थान हो जाए तेणु लोक मैंने जापरती ना प्रकृत धर्म कौन अधर्म धर्ममीति मन्यते तामसा बुद्धा सर्वथा विपरीतान बुद्धिशा पार्थ तामसी रजगुण एवं तमगुणर व्यक्ति मैंने प्रकृत धर्म कौन से जापरती ना अधर्म को से धर्म बोली भावती तेणु भगवान धर्म स्थापन करती नृसिंहदेव नृसिंह पुराण रे ये धर्म सद्धर्म स्थापन करती नृसिंह पुराण रे प्रहलाद को ज्ञान दे धर्म प्रदान धर्म विषय ज्ञान प्रदान करती तेणु भगवान ये भाव में सब जुगरे आसती तेणु सत्य जुगरे भगवान आसी लक्ष लक्ष वर्ष तलर घटना हेले कौन सी त्रुटि कौन सी कौन भूल ना कौन ए ସେଥିରେ କୌଣସି କଳ୍ପନା ନାହିଁ। ଭଗବାନ ଆସିଥିଲେ ଆଜିର ଦିବସରେ ଏବଂ ସେ ନୃସିଂହଦେବଙ୍କର ଆଜି ଆମର ସକାଳେ ଯେଉଁ କହୁଥିଲେ ସନ୍ଦୀପନ ପ୍ରଭୁ କହୁଥିଲେ ନୃସିଂହଦେବଙ୍କର ବର୍ତ୍ତମାନ ମଧ୍ୟ ଲୀଳା ଚାଲିଛି ନୃସିଂହଦେବଙ୍କର। ତେଣୁ ସେ ଭଗବାନ ନୃସିଂହଦେବ ଯେଉଁ ଆସିଲେ ହିରଣ୍ୟକଶିପୁକୁ ହତ୍ୟା କରିବାଟା ମୂଳ ମୁଖ୍ୟ ଉଦ୍ଦେଶ୍ୟ ନୁହଁ। ହିରଣ୍ୟକଶିପୁକୁ ଉଦ୍ଧାର କଲେ ସିଏ ହେଉଛି ଗୌଣ କାର୍ଯ୍ୟ ଭଗବାନଙ୍କର। ଭଗବାନଙ୍କ ସଂକଳ୍ପରେ ସୃଷ୍ଟି ସ୍ଥିତି ପ୍ରଳୟ ହୋଇଯାଏ। ତେଣୁ ଅସୁରମାନଙ୍କୁ ହତ୍ୟା କରିବା ପାଇଁ ଭଗବାନଙ୍କର ଆସିବାର ଆବଶ୍ୟକତା ନାହିଁ। କିନ୍ତୁ ଭଗବାନ ଯେଉଁ ଆସନ୍ତି ତାଙ୍କର ଭକ୍ତମାନଙ୍କର ଆନନ୍ଦ ବିଧାନ କରନ୍ତି। ପ୍ରହ୍ଲାଦେଶ ଜୟ ପଦ୍ମ ମୁଖ ପଦ୍ମ ଭୃଙ୍ଗ, ପ୍ରହ୍ଲାଦଙ୍କର ମୁଖ ପଦ୍ମ ଭୃଙ୍ଗ, ସେ ଭଗବାନଙ୍କର ମୁଖ ପଦ୍ମପତି ସେ ଆକର୍ଷିତ ହୋଇଛନ୍ତି। ପ୍ରହ୍ଲାଦ ଭୃଙ୍ଗ ଯେଭଳି ପଦ୍ମପତି ଆକର୍ଷିତ ହୁଏ ଭଗବାନଙ୍କର ରୂପ ପ୍ରତି ପ୍ରହ୍ଲାଦ ମତି ସେହିଭଳି ଭାବରେ ଆକର୍ଷିତ ହୋଇଛନ୍ତି। ଏ ଭକ୍ତ ଏବଂ ଭଗବାନଙ୍କର ପ୍ରେମର ଆଦାନ ପ୍ରଦାନ ହୁଏ। ଭଗବାନ ମୁଖ୍ୟ ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମର୍ତ୍ତ୍ୟାବତାର ସ୍ତ୍ରୀୟ ମର୍ତ୍ତ୍ୟ ଶିକ୍ଷଣ ପ୍ରଭୁ। ହନୁମାନ ମହାରାଜ ମଧ୍ୟ ଏକଥା କହିଛନ୍ତି ଭଗବାନ ରାମଚନ୍ଦ୍ରଙ୍କୁ। ଭାଗବତ ପଞ୍ଚମ ସ୍କନ୍ଧରେ ଏକଥା କୁହାଯାଇଛି କିଙ୍ଗ ପୁରୁଷ ବର୍ଷରେ ଭଗବାନ ରାମଚନ୍ଦ୍ରଙ୍କର ଓ ହନୁମାନ ସ୍ତୁତି କରୁଛନ୍ତି, ସେଥିରେ ସେ ଏ କଥାଟି କହିଛନ୍ତି। ଭଗବାନ ଯେଉଁ ଆସନ୍ତି ଏ ଶିକ୍ଷା ପ୍ରଦାନ କରିବା ପାଇଁ ମର୍ତ୍ତ୍ୟାବତାର ସ୍ତ୍ରୀୟ, ସେଥିପାଇଁ ସେ ମର୍ତ୍ତ୍ୟ ଭୌତିକ ଜଗତରୁ ଆସନ୍ତି। ମର୍ତ୍ତ୍ୟ ଜଗତକୁ ଆସନ୍ତି, ମର୍ତ୍ତ୍ୟ ଜଗତ କହିଲେ ମୃତ୍ୟୁ ସଂସାର, ଏଠି ସମସ୍ତେ ମୃତ୍ୟୁବରଣ କରିବେ। କିନ୍ତୁ ଭଗବାନ ଯେଉଁ ଆସନ୍ତି ମର୍ତ୍ତ୍ୟ ଅବତାର ଗ୍ରହଣ କରନ୍ତି, ସେହି କଥା ଶ୍ରବଣ କଲେ ଜଣେ ମୃତ୍ୟୁକୁ ପାର ହୋଇଯାଏ। ବଦ୍ଧଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ଭଗବାନ ଆସନ୍ତି, ଭଗବାନ ଲୀଳା ପ୍ରକାଶ କରନ୍ତି, ମର୍ତ୍ତ୍ୟ ଶିକ୍ଷା ପ୍ରଦାନ କରନ୍ତି। ରକ୍ଷବଧାୟ ନ କେବଳ ଗୁରୁ ରାକ୍ଷସମାନ ବଦ୍ଧ କରିବା ଏ ଭଗବାନଙ୍କ ଉଦ୍ଦେଶ୍ୟ ନୁହେଁ, ଏ ଗୌଣ କାର୍ଯ୍ୟ ଭଗବାନଙ୍କର। କୁତନ୍ୟତ ସାତ ରମତ ସୀତା ସୀତା କୃତାଣୀ ବ୍ୟସନା ମିଶ୍ର, ଏଇ ଯେଉଁ ଭଗବାନ ରାମଚନ୍ଦ୍ର ଯେଉଁ ଶିକ୍ଷା ପ୍ରଦାନ କରିଥିଲେ, ସୀତାଙ୍କ ବିରହରେ ଯେଉଁ କ୍ରନ୍ଦନ କରିଥିଲେ, ଏହି ଶିକ୍ଷା ପ୍ରଦାନ କରୁଛନ୍ତି। ଭଗବାନ ରାମଚନ୍ଦ୍ରଙ୍କର ଲୀଳାରେ ଆମେ ସେ ଶିକ୍ଷା ପ୍ରାପ୍ତ ହେବା, ନୃସିଂହଦେବଙ୍କୁ ମଧ୍ୟ ଶିକ୍ଷା ଆମେ ଶ୍ରବଣ କରିବା, ନୃସିଂହଦେବ ମଧ୍ୟ ଶିକ୍ଷା ପ୍ରଦାନ କରିଛନ୍ତି। ତେଣୁ ଇଏ ଭଗବାନ ଯେଉଁ ଆସନ୍ତି ଏହିଭଳି ଭାବରେ ଲୀଳା କରନ୍ତି। ତେଣୁ ଏ ସପ୍ତମ ସ୍କନ୍ଧରେ ଏହି ଭଗବାନ ନୃସିଂହଦେବଙ୍କର କଥା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ସଂକ୍ଷେପରେ ବର୍ଣ୍ଣନା କରିବା, ତେଣୁ ଭଗବାନ ସପ୍ତମ ସ୍କନ୍ଧରେ ନୃସିଂହଦେବଙ୍କର କଥା ଆସିଲା କାହିଁକି। ଭାଗବତରେ ଯେଉଁ 10ଟି ବିଷୟ ରହିଛି ସେଥିରେ ଏ ସପ୍ତମ ସ୍କନ୍ଧରେ ଉଦୟ ବା କର୍ମବାସନା ବିଷୟରେ ବର୍ଣ୍ଣନା କରାଯାଇଛି। ଭାଗବତରେ 10ଟି ବିଷୟ ରହିଛନ୍ତି, ତେଣୁ ସପ୍ତମ ସ୍କନ୍ଧରେ ଉଦୟ ବା କର୍ମବାସନା କଥା ଆସୁଛି। କର୍ମବାସନା ସଦ୍ବାସନା ଅସଦ୍ବାସନା ଦୁଇ ପ୍ରକାର ବାସନା ରହିଛି। ହିରଣ୍ୟକଶିପୁ ଏବଂ ପ୍ରହ୍ଲାଦ ପିତା ପୁତ୍ର, କିନ୍ତୁ ବାସନା ଅଲଗା ହୋଇଯାଇଛି। ଅସଦ୍ବାସନା ହିରଣ୍ୟକଶିପୁଙ୍କର ଜାତ ହୋଇଛି, ସେଥିପାଇଁ ଭଗବାନ ତାଙ୍କୁ ବିନାଶ କରିଛନ୍ତି। କିନ୍ତୁ ପ୍ରହ୍ଲାଦଙ୍କର ସଦ୍ବାସନା ଜାତ ହୋଇଛି, ଯାହାଫଳରେ ସେ ଭଗବାନଙ୍କର ପ୍ରିୟପାତ୍ର ହେବା ସହିତ ସମଗ୍ର ବିଶ୍ୱର ସେ ପ୍ରିୟ ହୋଇଯାଇଛନ୍ତି, ମହାଜନରେ ପରିଣତ ହୋଇଯାଇଛନ୍ତି। ମହାଜନ ଜନଗତ ସ୍ୱତନ୍ତା ମହାଜନରେ ପରିଣତ ହୋଇଯାଇଛନ୍ତି ପ୍ରହ୍ଲାଦ। ସଦ୍ବାସନା ଏବଂ ଅସଦ୍ବାସନା ଉଦୟ ତାକୁ କୁହାଯାଏ। ମହତ୍ ବ୍ୟକ୍ତିଙ୍କର କୃପାରୁ ଜଣଙ୍କର ସଦ୍ବାସନା ଜାତ ହୁଏ, ଯେଭଳି ଭାବରେ ନାରଦମୁନିଙ୍କ କୃପାରୁ ପ୍ରହ୍ଲାଦଙ୍କର ସଦ୍ବାସନା ଜାତ ହୋଇଥିଲା, ଏବଂ ମହତ୍ ବ୍ୟକ୍ତିଙ୍କର କୋପରେ ଅସଦ୍ବାସନା ଜାତ ହୁଏ, ଯେଭଳି ଭାବରେ ହିରଣ୍ୟକଶିପୁ ହିରଣ୍ୟାକ୍ଷ ଏମାନଙ୍କର ହୋଇଥିଲା। ଚାରି କୁମାରଙ୍କର କୋପ ପ୍ରାପ୍ତ ହୋଇଥିଲେ ସେମାନେ, ତେଣୁ ତାଙ୍କର ଅସଦ୍ବାସନା ଜାତ ହୋଇଥିଲା। ଏ ଭୌତିକ ଜଗତ ହେଉଛି ଅସତ୍ ଜଗତ, ଏହି ଜଗତ ପ୍ରତି ଯେଉଁ ଆସକ୍ତି ହେଉଛି ଅସଦ୍ବାସନା, ଅସଦ୍ବାସନା ବା ଅସତ୍ ଆସକ୍ତି। ତେଣୁ ଏହି ସପ୍ତମ ସ୍କନ୍ଧର କଥା ଯେଉଁ ଆସୁଛନ୍ତି, କାହିଁକି ନା ଷଷ୍ଠ ସ୍କନ୍ଧରେ ଭଗବାନ ଯେଉଁ ବିଭିନ୍ନ ପ୍ରକାର ଲୀଳା କଲେ, ଯେଉଁଭଳି ଭାବରେ ଦୂତରାସର ହତ୍ୟା କରିଛନ୍ତି, ଭଗବାନ ଇନ୍ଦ୍ରଙ୍କ ସପକ୍ଷରେ ତାଙ୍କୁ ସାହାଯ୍ୟ କରିଛନ୍ତି, ଇନ୍ଦ୍ର ଆଦି ଦେବତାମାନେ ଯେତେବେଳେ ଭଗବାନ ପ୍ରାର୍ଥନା କରୁଥିଲେ, ସେତେବେଳେ ଭଗବାନ ଆବିର୍ଭାବ ହୋଇ ତାଙ୍କୁ କହିଥିଲେ କେମିତି ପୁତ୍ରାସର ହତ୍ୟା ହେବ, ଦଧିଚିଙ୍କର ଅସ୍ଥିକୁ ମାଗିବା ପାଇଁ କହିଥିଲେ ଇନ୍ଦ୍ରଙ୍କୁ। ତେଣୁ ଦଧିଚିଙ୍କୁ ଅସ୍ଥି ଆଣି ସେ ନିର୍ମାଣ କଲେ ବଜ୍ର। ଭଗବତ ଗୀତାରେ ଭଗବାନ କହିଛନ୍ତି ମୋତି ବଜ୍ର ଅସ୍ତ୍ରମାନଙ୍କ ଭିତରେ ମୋତି ବଜ୍ର, ଗୋଟେ ଭଗବାନଙ୍କ ବିଭୂତି ବଜ୍ର। ଦଧିଚିଙ୍କର ଅସ୍ଥିରେ ନିର୍ମାଣ କରିଥିଲେ ଏବଂ ଏଇଥିରେ ପୁତ୍ରାସର ମୃତ୍ୟୁବରଣ କରିବେ। ତେଣୁ ଏହିସବୁ ବିଭିନ୍ନ ଲୀଳା ସବୁ ଯେଉଁ ରହିଛି ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଏସବୁ ଶୁଣି ପରୀକ୍ଷିତ ମହାରାଜଙ୍କର ଏ ପ୍ରଶ୍ନ ଆସିଲା। ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନ ଆସିଲା ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ପରୀକ୍ଷିତ ମହାରାଜ କଥାଟି କହିଛନ୍ତି, ଏ ପ୍ରଭୁ ଆପଣ ଯେଉଁ କହିଲେ ସବୁ ଲୀଳା ସବୁ ବର୍ଣ୍ଣନା କଲେ, ଭଗବାନ ଦେବତାମାନଙ୍କ ସପକ୍ଷରେ ରହି ଅସୁରମାନଙ୍କୁ ହତ୍ୟା କରୁଛନ୍ତି, ଆଉ ଭଗବାନ ସମାନଙ୍କ ଭଳି ହେଲେ। ଭଗବତର ଭଗବାନ କହିଲେ ମୁଁ ହେଉଛି ସମସ୍ତଙ୍କର ସମାନ, ସମହଂ ସର୍ବଭୂତେଷୁ, ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଲେ ମୁଁ ହେଉଛି ସମସ୍ତଙ୍କ ପ୍ରତି ସମାନ। ତେଣୁ ପରୀକ୍ଷିତ ମହାରାଜ ଭଗବାନ କଥା ଶ୍ରବଣ କରୁଛନ୍ତି, ଜନ୍ମରୁ ଆରମ୍ଭରୁ ମାତୃଗର୍ଭ ରହି ସେ ଭଗବାନ ଦର୍ଶନ କରିଛନ୍ତି। ପରୀକ୍ଷିତ ମହାରାଜ ସେ ମଧ୍ୟ ଜଣେ ମହାଭାଗବତ ଭୟାସଖୀ, ପରୀକ୍ଷିତ ମହାରାଜ ମହାଭାଗବତ ନାହାନ୍ତି, ଦ୍ୱାଦଶ ଇଏରେ ଅଛନ୍ତି। ସ୍ୱୟଂଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ଭୟାସଖୀ ଭୟମ, ଏଥିରେ ପରୀକ୍ଷିତ ମହାରାଜ ନଥିଲେ ମଧ୍ୟ ସେ ମହାଭାଗବତ ମହାନ ବୋଲି କୁହାଯାଇଛି। ଖାଲି ଯେ ମହାଭାଗବତ ନୁହଁ, ମହାମହାଭାଗବତ ବୋଲି କୁହାଯାଇଛି। ପ୍ରଥମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ସୁତ ଗୋସ୍ୱାମୀ କଥା କହୁଛନ୍ତି ସୌନକାଦ ଋଷିଙ୍କୁ, ନ ସନ୍ଦେହ ମହାଭାଗ ଯୁଧିଷ୍ଠିର ମହାରାଜଙ୍କୁ ଯେଉଁ ବ୍ରାହ୍ମଣମାନେ ଆସି ଯେଉଁ ପରୀକ୍ଷିତ ମହାରାଜ ଜନ୍ମରେ ତାଙ୍କର ଭବିଷ୍ୟତ ବିଷୟରେ ବର୍ଣ୍ଣନା କରୁଛନ୍ତି, ଭବିଷ୍ୟତବାଣୀ ଦେଉଛନ୍ତି, ସେତେବେଳେ ସେ କହିଲେ ଏ ପରୀକ୍ଷିତ ରୂପରେ ବିଖ୍ୟାତ ହେବେ ଏବଂ ସେ ଜଣେ ମହାଭାଗବତ ହେବେ। ଯୁଧିଷ୍ଠିର ମହାରାଜ ଚିନ୍ତା କରୁଛନ୍ତି ମହାଭାଗବତ ହେବେ, ତେଣୁ ସୁତ ଗୋସ୍ୱାମୀ କହୁଛନ୍ତି ନ ସନ୍ଦେହ ମହାଭାଗ, ଏଥିରେ କୌଣସି ସନ୍ଦେହ ନାହିଁ, ସେ ଯେ କେବଳ ମହାଭାଗବତ ହେବେ ତା ନୁହଁ, ମହାଭାଗବତ ମହାନ, ମହାଭାଗବତମାନ ମଧ୍ୟରେ ଶ୍ରେଷ୍ଠ ହେବେ ସେ ପରୀକ୍ଷିତ ମହାରାଜ। ଏଭଳି ଜଣେ ଆଚାର୍ଯ୍ୟ ଶ୍ରବଣ ସେ ହେଉଛି ଆଚାର୍ଯ୍ୟ। କୌଣସି ଖାଦ୍ୟ ଆମେ ଆଜି ଉପବାସ ରହିଛେ, ସନ୍ଧ୍ୟା ପର୍ଯ୍ୟନ୍ତ ରହିଲେ ଆମେ ବ୍ୟତିବ୍ୟସ୍ତ ହୋଇଯାଉଛେ, ଯଦି ଖାଦ୍ୟପାନୀୟ ଟିକେ ନହେଲା ଆମେ ରହିପାରୁ ନାହିଁ, କିନ୍ତୁ ଏଇଥିରୁ ଆମେ ଅନୁମାନ କରିପାରିବା ବର୍ତ୍ତମାନ ଏହି ପରିସ୍ଥିତିରେ ଆମେ ନିଜେ ଯେଉଁମାନେ ଉପବାସ ରହିଛନ୍ତି ସେମାନେ ବୁଝିପାରିବେ ପରୀକ୍ଷିତ ମହାରାଜ ଖାଦ୍ୟ ଗ୍ରହଣ କରୁନଥିଲେ ବା ପାନୀୟ ଗ୍ରହଣ କରୁନଥିଲେ ତା ନୁହଁ, କୌଣସି ବିଶ୍ରାମ ମଧ୍ୟ ଗ୍ରହଣ କରୁନଥିଲେ, ଦିନେ ନୁହଁ ଦୁଇ ଦିନ ନୁହଁ, ସାତ ଦିନ ଧରି ସାତ ଦିନ ସାତ ରାତି ନନ୍ଷ୍ଟପ୍ ଏଭଳି ପରୀକ୍ଷିତ ମହାରାଜଙ୍କ ସ୍ଥିତି। ତେଣୁ ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏ ଶ୍ଳୋକ କଥାଟି କହିଛନ୍ତି ପରୀକ୍ଷିତ ମହାରାଜ, ଏଥିରୁ ନୃସିଂହଦେବଙ୍କର କଥା ଆସୁଛି, ସେ କହୁଛନ୍ତି ସମ ପ୍ରିୟ ଶ୍ରୁତ ବ୍ରହ୍ମନ୍ ଭଗବାନ ଭୂତାନାମ ସ୍ୱୟଂ ଇନ୍ଦ୍ରସ୍ୟାଟି କଥଂ ଦୈତ୍ୟାନ୍ ଅବଧିତ ବିଷମ ଯଥା। ସେ ହେଉଛନ୍ତି ସମସ୍ତଙ୍କ ପ୍ରତି ସମାନ, ସମସ୍ତଙ୍କ ପ୍ରତି ଯେ ସମାନ ସିଏ ତା ନୁହଁ, ସମସ୍ତଙ୍କ ମଧ୍ୟ ସେ ପ୍ରିୟ ଏବଂ ଖାଲି ଯେ ପ୍ରିୟ ତା ନୁହଁ, ସମସ୍ତଙ୍କ ସେ ଶ୍ରୁତ ସମ ପ୍ରିୟ ଶ୍ରୁତ ବ୍ରହ୍ମନ୍। ପରୀକ୍ଷିତ ମହାରାଜ ପଚାରୁଛନ୍ତି ପ୍ରଶ୍ନ ସୁଖଦେବ ଗୋସ୍ୱାମୀଙ୍କୁ, ଭୂତାନାମ ଭଗବାନ ସ୍ୱୟଂ, ଖାଲି ଯେ ମନୁଷ୍ୟମାନଙ୍କ ପ୍ରତି ସେ ଏଇଭଳି ଭାବରେ ଆଚରଣ କରନ୍ତି ତା ନୁହଁ, ଯେତେ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ, ପଶୁ ପକ୍ଷୀ କୀଟପତଙ୍ଗ ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି, କେତେ ସୁହୃତ ସେ ସୁହୃଦଂ ସବୁ ଭୂତାନାମ, ସମସ୍ତ ଜୀବ ପ୍ରତି ସେ ହେଉଛନ୍ତି ସୁହୃତ, ସମସ୍ତଙ୍କ ସେ ପ୍ରିୟ ଆଚରଣ କରନ୍ତି। ଆମର ବିଶ୍ୱନାଥ ଚତୁର୍ ଠାକୁର ଆଚାର୍ଯ୍ୟ କହୁଛନ୍ତି ସମସ୍ୟା କଥା ବୈଷମ୍ୟ, ସେ ଯଦି ସମସ୍ତଙ୍କ ପ୍ରତି ସମାନ ତାହେଲେ ବିଷମ ଭାବରେ କେମିତି କାର୍ଯ୍ୟ କଲେ, ସମସ୍ୟା କଥା ବୈଷମ୍ୟ ଏବଂ ସମସ୍ତଙ୍କ ଯଦିଓ ସେ ପ୍ରିୟ, ପ୍ରିୟସ କଥା ଅସୁରେଶୁ ପ୍ରୀତି ଅଭାବ, ଅସୁରମାନଙ୍କୁ ହତ୍ୟା କରିବା ପାଇଁ ସେ ଭଗବାନ ସବୁ ଦେବତାମାନଙ୍କୁ ସାହାଯ୍ୟ କରୁଛନ୍ତି, ଭାଗବତ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ ମଧ୍ୟ କଥା କହିଛନ୍ତି, ଇନ୍ଦ୍ରାଦି ବ୍ୟାକୁଳମ ଲୋକମ ରୁଡ଼ୟନ୍ତି ଯୁଗେ ଯୁଗେ। ଇନ୍ଦ୍ର ଦେବତାମାନଙ୍କର ଅରି ଯେ ଶତ୍ରୁ ଅସୁରମାନଙ୍କ ପ୍ରତି ଯୁଗରେ ଭଗବାନ ଆସି ତାଙ୍କୁ ଦେବତାମାନଙ୍କୁ ରକ୍ଷା କରନ୍ତି, ଅସୁରମାନଙ୍କୁ ବିନାଶ କରନ୍ତି। ତେଣୁ ଅସୁର ପ୍ରତି କେମିତି ପ୍ରୀତିର ଅଭାବ ହେଉଛି, ଏବଂ ସୃହୃତସ କଥଂ ତେଷୁ ଅସହୃଦୟ, ସେ ସନତ ପ୍ରତି ଯେ ସୁହୃତ, ସନତଙ୍କର ସୁହୃତ ସେ ବନ୍ଧୁ, ବନ୍ଧୁ ସୁହୃତ କହିଲେ ଆହୁରି ଟିକେ ଉନ୍ନତସ୍ତରର ବନ୍ଧୁ ମିତ୍ର ସୁହୃତ, ଏହିଭଳି ଭାବେ ବିଭିନ୍ନ ସ୍ତର ସବୁ ରହିଛି। ସୁହୃତ କହିଲେ ବାତ୍ସଲ୍ୟ ଭାବ ରହିଛି, ଦାସ୍ୟ ଭାବ ଏବଂ ବାତ୍ସଲ୍ୟ ଭାବ ରହିଛି, ଏ ହେଉଛି ସୁହୃତ। ତେଣୁ ଏହିଭଳି ଭାବରେ ଭଗବାନ ସମସ୍ତଙ୍କର ସୁହୃତ ହେଲେ ମଧ୍ୟ କିଭଳି ଅସହୃଦ ହିସାବରେ କାର୍ଯ୍ୟ କରୁଛନ୍ତି, ଅସୁରମାନଙ୍କୁ ହତ୍ୟାଗ୍ର କରିବା ପାଇଁ ବ୍ୟବସ୍ଥା କରୁଛନ୍ତି, ତାହେଲେ ସେ କେମିତି ସୁହୃଦ ହେଲେ? ତେଣୁ ଏଇ ଯେଉଁ ପ୍ରଶ୍ନ ପଚାରିଛନ୍ତି, ଏହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଯେଉଁ ଉତ୍ତର ଦେଉଛନ୍ତି, ଏଇଥିରୁ ସପ୍ତମ ସ୍କନ୍ଦ କଥା ଆସୁଛି, ଭଗବାନ ନୃସିଂହଦେବଙ୍କର କଥା ଆସୁଛି। ଦଶଟି ଅଧ୍ୟାୟରେ ଏ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଆସନ୍ତାକାଲି ରବିବାର ଠାରୁ ନେକ୍ସଟ ସନ୍ଡେ ପର୍ଯ୍ୟନ୍ତ ଆଠ ଦିନ ଧରି ଏ ଭଗବାନ ନୃସିଂହଦେବଙ୍କ ବିଷୟରେ କଥା କହିବା, ଏବଂ ପ୍ରହ୍ଲାଦ ମହାରାଜ ଭଗବାନ ଯେଉଁ ଆବିର୍ଭାବ ହେବେ, ଆବିର୍ଭାବ ହେଲା ପରେ ଭଗବାନ ଯେଉଁ ପ୍ରାର୍ଥନା କରିବେ, ଆଜି ସକାଳେ ଆମର ସନ୍ଦୀପନୀ ପ୍ରଭୁ କିଛି କହିଥିଲେ ଦୁଇ ତିନିଟି ଶ୍ଳୋକ, ଏ ନବମ ସପ୍ତମ ସ୍କନ୍ଦ ନବମ ଅଧ୍ୟାୟ ସବୁ ରହିଛି। ଆମେ ସନ୍ଧ୍ୟାବେଳେ ଏଇ ପ୍ରହ୍ଲାଦଙ୍କର ସ୍ତୁତି କହିବା, ସକାଳ ବେଳେ ନୃସିଂହଦେବଙ୍କ କଥା କହିବା, ଏ ଆଠ ଦିନ ନୃସିଂହଦେବ ସ୍ପେଶାଲ, ନୃସିଂହଦେବ ବିଷୟରେ କଥା ଚାଲିବ। ତେଣୁ ଆଜିକାଲି ସଂକ୍ଷେପରେ ବର୍ଣ୍ଣନା କରିବା, ତେଣୁ ଏଇ ଯେଉଁ ପ୍ରଶ୍ନଟି ପଚାରିଲେ ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦିତ ହୋଇଗଲେ, କାହିଁକି ନା ଏଇ ଯେଉଁ କଥା ମାଧ୍ୟମରେ ଭଗବାନଙ୍କର ଏବଂ ଭଗବାନଙ୍କର ଭକ୍ତଙ୍କର ମହାତ୍ମ୍ୟ ଆସିବ, ପ୍ରହ୍ଲାଦଙ୍କର ମହାତ୍ମ୍ୟ ଆସିବ। ଭଗବାନଙ୍କ ମହାତ୍ମ୍ୟ ରହିଛି, ତାଙ୍କର କହିବା ଦରକାର ନାହିଁ, କିନ୍ତୁ ଭକ୍ତଙ୍କର ମହାତ୍ମ୍ୟ ଭଗବାନ ପ୍ରତିଷ୍ଠା କରନ୍ତି, ସ୍ଥାପନ କରନ୍ତି, ପ୍ରହ୍ଲାଦଙ୍କର ମହାତ୍ମ୍ୟ ଭଗବତ ଗୀତାରେ ଭଗବାନ କହିଛନ୍ତି, ସେଇଟା ବିଭୂତି ଯୋଗରେ ପ୍ରହ୍ଲାଦ ଶାସ୍ତ୍ରୀ ଦୈତ୍ୟାନା, ଦୈତ୍ୟମାନେ ଦୈତ୍ୟ କହିଲେ ଅସୁରମାନେ ଏମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଅସୁର ଭାବମାସକୁ ଆମେ କହିଲେ କଥା, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କ ବିଷୟରେ ଭଗବାନ ଷୋଡ଼ଶ ଅଧ୍ୟାୟରେ ବିସ୍ତାର ଭାବରେ ବର୍ଣ୍ଣନା କଲେ, କିନ୍ତୁ ସେଇ ଦୈତ୍ୟ କୂଳରେ ଅସୁର କୂଳରେ ଜାତ ହୋଇକରି ମଧ୍ୟ ପ୍ରହ୍ଲାଦ ଖାଲି ଯେ ଭଗବାନର ଭକ୍ତ ହୋଇଛନ୍ତି ତା ନୁହଁ, ଭକ୍ତ ଶ୍ରେଷ୍ଠ ହୋଇଛନ୍ତି। ଆମ ପ୍ରଭୁ କହୁଥିଲେ, ସନ୍ଦୀପନୀ ପ୍ରଭୁ ସକାଳେ କହୁଥିଲେ, ମହାପ୍ରଭୁ ସବୁବେଳେ ତାଙ୍କ କଥା ଶ୍ରବଣ କରୁଥିଲେ, 24 ବର୍ଷ ରହିଲେ ପୁରୀରେ, ଧ୍ରୁବ ଚରିତ ଏବଂ ପ୍ରହ୍ଲାଦ ଚରିତ ଏ ଦୁଇଟି ବି ଶ୍ରବଣ କରୁଥିଲେ ପ୍ରତିଦିନ, ଅନ୍ୟ କଥା ଭାଗବତର ଅନ୍ୟ ସବଜେକ୍ଟକୁ ସେ ଶ୍ରବଣ କରୁନଥିଲେ, ଏଇ ଦୁଇଟି ବିଷୟରେ ଶ୍ରବଣ କରୁଥିଲେ ମହାପ୍ରଭୁ। ତେଣୁ କେତେ ମହାନ ଚରିତ୍ର ପ୍ରହ୍ଲାଦ, ଅବଶ୍ୟ ଆମର ଯୋଗ୍ୟତା ନାହିଁ ସେଭଳି ମହାନ ଚରିତ୍ରଙ୍କ ବିଷୟରେ କହିବା ପାଇଁ, ଭଗବାନ ବିଷୟରେ କହିବା ପାଇଁ ଆମର ଯୋଗ୍ୟତା ନାହିଁ, କିନ୍ତୁ ସାଧୁ ଗୁରୁ ବୈଷ୍ଣବମାନଙ୍କ ଉପରୁ ଆମେ କିଛି ତାଙ୍କ ବିଷୟରେ କଥା କହିବା, ଆମର ଅଯୋଗ୍ୟତା ସତ୍ତ୍ୱେ ତାଙ୍କ ବିଷୟରେ ଆମେ କଥା କିଛି କହିବା। ତେଣୁ ଏଇଠୁ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତର ଦେବା ପାଇଁ ଆରମ୍ଭ କରିଛନ୍ତି। ଯେଉଁ ଆମର ଯେଉଁ ନିନ୍ଦା, ଏସବୁ ବଡ଼ ବିସ୍ତାର ପ୍ରସଙ୍ଗ ରହିଛି, ଆମେ ଖାଲି ସଂକ୍ଷେପ ଯଦି କହିବା, ଆସନ୍ତାକାଲିଠୁ କିଛି କିଛି ବିସ୍ତାର କରିବା। ତେଣୁ ଯାହାବି ହେଉ, ଯିଏ ଯେକୌଣସି ଉପରେ ଆସନ୍ତୁ ନା କାହିଁକି, ଭଗବାନଙ୍କର ଆମେ ଯେଉଁ ନିନ୍ଦା ସ୍ତବ ଏସବୁ କରୁଛେ, ନିନ୍ଦା ଶୁଣିଲେ ଆମକୁ ଭଲ ଲାଗୁନାହିଁ, ଇଚ୍ଛା ଦ୍ୱେଷ ଆମର ଆସୁଛି, ସ୍ତବ ଶୁଣିବା ପାଇଁ ବା ଆମର ପ୍ରଶଂସା ଶୁଣିବା ପାଇଁ ଆମକୁ ଆଗ୍ରହ ଆସୁଛି, ଇଚ୍ଛା ଆସୁଛି। ଆମର ଯଦି କିଏ ନିନ୍ଦା କଲା, ଆମେ ସେଇଟାକୁ ଦ୍ୱେଷ କରୁଛେ, ଆମେ ଚାହୁଁନେ ଆମର କିଏ ନିନ୍ଦା କରୁ, କାରଣ ଆମେ ଦେହ ଧାରଣାରେ ରହିଛେ, ଭଗବାନ ଦେହ ଭଗବାନଙ୍କର ଦେହ ନାହିଁ, ଭଗବାନ ହେଉଛନ୍ତି କ'ଣ, ଭଗବାନଙ୍କର ନ ତତ୍ସ କ'ଣ, ଭଗବାନଙ୍କର ଅପାଣି ପାଦ ଜୀବନ ଗ୍ରହିତା, ଭଗବାନଙ୍କର ପାଦ ନାହିଁ, ହାତ ନାହିଁ, କିନ୍ତୁ ସେ ପାଦ ନଥିଲେ ମଧ୍ୟ ଧାଇଁପାରନ୍ତି, ବହୁତ ଦ୍ରୁତ ଗତିରେ ଧାଇଁପାରନ୍ତି, ତାଙ୍କର ହାତ ନଥିଲେ ମଧ୍ୟ ସେ ସବୁକିଛି ଗ୍ରହଣ କରିପାରନ୍ତି। ଏ ଭଗବାନଙ୍କ ଯେଉଁ ଶରୀର, ଏ ଅପ୍ରାକୃତ ଶରୀର, ତେଣୁ ସେ ଶରୀରରେ ସେ ନିନ୍ଦା ସ୍ତବ ଏସବୁ କିଛି ସେ ତାଙ୍କ ପ୍ରତି କ'ଣ ସେଟାକୁ ଆଫେକ୍ଟ କରେ ନାହିଁ, ତାଙ୍କୁ ପ୍ରଭାବିତ କରେ ନାହିଁ ସେ କଥା। ତେଣୁ ଭଗବାନ କହିଲେ ଏ ପ୍ରଶ୍ନର, ସୁଖଦେବ ଗୋସ୍ୱାମୀ ଏ ପ୍ରଶ୍ନର ଉତ୍ତର ଦେଲେ। ସେ କହିଲେ ଯେ ଗୋପ୍ୟ କାମାତ୍ ଭୟାତ୍ କଂସୋ ଦ୍ୱେଷାତ୍ ଚୈଦ୍ୟାଦୟ ନୃପ ସମ୍ବନ୍ଧାତ୍ ବିସ୍ନେହ ସ୍ନେହାତ୍ ଜୁୟଂ ଭକ୍ତ୍ୟା ବୟଂ ବିଭୁ। ସୁଖଦେବ ଗୋସ୍ୱାମୀ ଯେତେବେଳେ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି, ସେତେବେଳେ ତାଙ୍କର ଏ ନାରଦ ଏବଂ ଯୁଧିଷ୍ଠିର ମହାରାଜଙ୍କ କଥା ମନେ ପଡ଼ିଲା। ଏହି ପ୍ରଶ୍ନ ପଚାରିଥିଲେ ଯୁଧିଷ୍ଠିର ମହାରାଜ ନାରଦ ମୁନିଙ୍କୁ ରାଜସ୍ୱ ଯଜ୍ଞରେ ଯେତେବେଳେ ଯୁଧିଷ୍ଠିର ମହାରାଜ ଇନ୍ଦ୍ରପ୍ରସ୍ଥରେ ଥିଲେ, ସେହି ସମୟରେ ସେ ରାଜସ୍ୱ ଯଜ୍ଞ କରିଥିଲେ। ମହାଭାରତ ଯୁଦ୍ଧ ପୂର୍ବର ଘଟଣା। ତେଣୁ ରାଜସ୍ୱ ଯଜ୍ଞ ଯେତେବେଳେ କରିଥିଲେ, ସେହି ସମୟରେ କଥା ଆସିଲା ଯେ କିଏ ଅଗ୍ରପୂଜ୍ୟ, କାହାର ପୂଜା ହେଉଛି ଶ୍ରେଷ୍ଠ ପୂଜା। ଏହି ପ୍ରଶ୍ନ ଯେତେବେଳେ ଆସିଥିଲା, ସେତେବେଳେ ଭୀଷ୍ମଦେବ ଥିଲେ। ସେ କହିଲେ କୌରବମାନେ ଆସିଥିଲେ, ପାଣ୍ଡବମାନେ ତ ଥିଲେ ସେଇଠି, ତାଙ୍କର ଅନ୍ୟମାନେ ସବୁ ଭଗବାନ କୃଷ୍ଣ ତାଙ୍କର ରାଣୀମାନଙ୍କ ସହିତ ଯାଇ ପହଞ୍ଚିଥିଲେ, ଅନ୍ୟମାନେ ବହୁତ ବନ୍ଧୁବାନ୍ଧବ ଦେବତାମାନେ ଆସିଥିଲେ, ମୁନିମାନେ ଆସିଥିଲେ, ବହୁତ ସମାଗମ ହୋଇଥିଲା ସେଠି ରାଜସ୍ୱ ଯଜ୍ଞରେ। ତେଣୁ ସେଠି ଯେଉଁ ରାଜସ୍ୱ ଯଜ୍ଞରେ ଯେତେବେଳେ ପ୍ରସ୍ତାବ ଉଠିଲା କାହାର ଅଗ୍ରପୂଜା କରାଯିବ, କିଏ ଅଗ୍ରପୂଜ୍ୟ, ତେଣୁ ଭୀଷ୍ମଦେବ କହିଥିଲେ ଅଗ୍ରପୂଜ୍ୟ ହେଉଛନ୍ତି ଭଗବାନ କୃଷ୍ଣ, ଈଶ୍ୱର ପରମ କୃଷ୍ଣ, ସେ ହେଉଛନ୍ତି ପରମ ନିୟନ୍ତ୍ରଣକାରୀ, ପରମ ପୂଜ୍ୟ ସିଏ, ତାଙ୍କ ଉପରେ ଆଉ କେହି ନାହାନ୍ତି। ଏଇଟାକୁ ସହଦେବ ସମର୍ଥନ କରିଥିଲେ, ତେଣୁ ଅନ୍ୟ ରାଜାମାନେ ମଧ୍ୟ ସମର୍ଥନ କଲେ। କିନ୍ତୁ ଯେଉଁମାନେ ଭଗବାନଙ୍କୁ ଦ୍ୱେଷୀ, ଭଗବାନ ବିଦ୍ୱେଷ କରୁଥିଲେ, ଶିଶୁପାଳ ଆଦି, ସେମାନେ ଏଇଟାକୁ ସହିପାରିଲେ ନାହିଁ ଏବଂ ବିଶେଷ ଭାବରେ ଶିଶୁପାଳ ଭଗବାନଙ୍କୁ ନିନ୍ଦା ଆରମ୍ଭ କଲେ। ଭଗବାନ ଶିଶୁପାଳଙ୍କର ମାଆ ଭଗବାନଙ୍କ ଭାଇ ହେବେ, ସିଏ ଶିଶୁପାଳଙ୍କର ମାଆ ଭଗବାନଙ୍କ ପିଉସୀ ହେବେ, କୃଷ୍ଣଙ୍କର ପିଉସୀ ହେବେ, ବସୁଦେବଙ୍କର ଭଉଣୀ। ତେଣୁ ସିଏ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ 100ଟି ଅପମାନ ସେ ଗ୍ରହଣ କରିବେ, ତାପରେ ତାଙ୍କୁ ହତ୍ୟା କରିବେ, ଶିଶୁପାଳକୁ ହତ୍ୟା କରିବେ କଥା କୁହାଯାଇଥିଲା। ତେଣୁ ଯଦିଓ ଶିଶୁପାଳ ବହୁତ ଭଗବାନଙ୍କୁ ନିନ୍ଦା କରିଥିଲେ, ଦଶମ ସ୍କନ୍ଧ 74 ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାଯାଇଛି। ତେଣୁ ଅନ୍ୟ ଭଗବାନଙ୍କ ଭକ୍ତମାନେ ସେଟା ସହ୍ୟ କରିପାରୁନଥିଲେ, କିନ୍ତୁ ଭଗବାନ ଆମେ ଯେ କହିଲେ ଭଗବାନ ନିନ୍ଦା, ଭଗବାନ ତାଙ୍କ ପାଇଁ ନିନ୍ଦା ସ୍ତବ ଗୋଟିଏ ଏକାଭଳି, କିନ୍ତୁ ସେ ସ୍ଥାପନ ମର୍ଯ୍ୟାଦା ସ୍ଥାପନ କରିବେ। ତେଣୁ ଭଗବାନ ଅପେକ୍ଷା କରିଥିଲେ ଯେ 100ଟି ନିନ୍ଦା ହୋଇଗଲା, ଭଗବାନ ସମସ୍ତଙ୍କ ସାମ୍ନାରେ ତାଙ୍କର ସୁଦର୍ଶନ ଚକ୍ର ପ୍ରେରଣ କଲେ ଏବଂ ସେ ସୁଦର୍ଶନ ଚକ୍ର ଦ୍ୱାରା ଶିଶୁପାଳ ମୃତ୍ୟୁବରଣ କଲେ। ସେହି ହିରଣ୍ୟକଶିପୁ ଯିଏ ସତ୍ୟଯୁଗରେ ଆସିଥିଲେ ହିରଣ୍ୟକଶିପୁ, ସେ ତେତାଯୁଗରେ ଆସିଥିଲେ ହିରଣ୍ୟକଶିପୁ ଏବଂ ହିରଣ୍ୟାଙ୍କ ରୂପରେ ଆସିଥିଲେ, ଏମାନେ ପ୍ରକୃତରେ ବୈକୁଣ୍ଠର ଦ୍ୱାରପାଳ, ସେମାନେ ଭଗବାନଙ୍କର ଜୟ ଏବଂ ବିଜୟ, ତାଙ୍କର ସବୁବେଳେ ଜୟ ହେବ, ବିଜୟ ହେବ, ଦୁଇଟି ନାଁ ରହିଛି, ତାଙ୍କର କେବେ ପରାଜୟ ହେବ ନାହିଁ। ତେଣୁ ଆପାତ ଦୃଷ୍ଟିରେ ଦେଖିଲେ ଯଦିଓ ତାଙ୍କର ପରାଜୟ ହୋଇଛି, କିନ୍ତୁ ପ୍ରକୃତରେ ତାଙ୍କ ଜୟ ହୋଇଛି, ଜୟ ବିଜୟ ସେ ତାଙ୍କର ଜୟ ବିଜୟ ହୋଇଛି। ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁଧର ତତ୍ର ସେ ବିଜୟ ଭୂତି ଧୁବା ମୃତ୍ୟୁ ମୃତ୍ୟୁ ମମ ଭଗବତ ଅନ୍ତିମରେ ଏ କଥା କହୁଛନ୍ତି ସଞ୍ଜୟ। ଭଗବାନ ଯେଉଁଠି ଅଛନ୍ତି, ଭଗବାନ ଭକ୍ତ ଯେଉଁଠି ଅଛନ୍ତି, ସେଠି କେବେ ପରାଭବ ହୋଇପାରିବ ନାହିଁ। ସେଠି ସମସ୍ତ ପ୍ରକାର ସୌନ୍ଦର୍ଯ୍ୟ, ସମସ୍ତ ପ୍ରକାର ଐଶ୍ୱର୍ଯ୍ୟ, ସବୁକିଛି ବିଜୟ, ସବୁକିଛି କ'ଣ ଧୃତି, ଅସମ୍ଭବ ବା ଅସାଧାରଣ ସବୁ ଶକ୍ତି ଏବଂ ସବୁ ନୀତି ସେଠି ରହିବ ଏବଂ ଧ୍ରୁବା ସବୁ ସମୟ ରହିବ। ତେଣୁ ଜୟ ବିଜୟଙ୍କର ଯଦି ଆପାତ ଦୃଷ୍ଟିରେ ପରାଜୟ ହୋଇଛି, କିନ୍ତୁ ପ୍ରକୃତରେ ତାଙ୍କ ବିଜୟ ହୋଇଛି, ସେ ବିଜୟ ଲାଭ କରିଛନ୍ତି। ତେଣୁ ସେହି ହିରଣ୍ୟକଶିପୁ, ଆଜି ହିରଣ୍ୟକଶିପୁ ବିଷୟରେ ଆମେ ଶ୍ରବଣ କରିବା। ସତ୍ୟଯୁଗରେ ସେ ଆସିଥିଲେ, ତ୍ରେତାଯୁଗରେ ସେ ଆସିଲେ ରାବଣ ଏବଂ କୁମ୍ଭକର୍ଣ୍ଣ ରୂପରେ, ଏବଂ ଦ୍ୱାପର ଯୁଗରେ ଭଗବାନ କୃଷ୍ଣଙ୍କ ସମୟରେ ସେ ଆସିଥିଲେ ଶିଶୁପାଳ ଏବଂ ଦନ୍ତବକ୍ର ରୂପରେ। ତେଣୁ ସେହି ଶିଶୁପାଳଙ୍କୁ ଯେତେବେଳେ ଭଗବାନ ହତ୍ୟା କରିଥିଲେ, ସେତେବେଳେ ସମସ୍ତଙ୍କ ସାମ୍ନାରେ ଶିଶୁପାଳଙ୍କ ଶରୀରରୁ ଗୋଟେ ଜ୍ୟୋତି ଆସିଲା ଏବଂ ଜ୍ୟୋତି ଆସି ଭଗବାନଙ୍କ ଶରୀରରେ ଲୀନ ହୋଇଗଲା। ଏଇଟାକୁ ଦେଖି ଯୁଧିଷ୍ଠିର ମହାରାଜ ଧର୍ମରାଜ ସେ ସାଧାରଣ ବ୍ୟକ୍ତି ନୁହନ୍ତି, ଧର୍ମରାଜ ଧର୍ମ କ'ଣ ସେ ଜାଣନ୍ତି, କିନ୍ତୁ ସିଏ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ସିଏ ପ୍ରଶ୍ନ ପଚାରିଲେ, ଯାହା ପ୍ରଶ୍ନ ପଚାରିଥିଲେ ପରୀକ୍ଷିତ ମହାରାଜ ଏଇ ପ୍ରଥମ ଶ୍ଳୋକରେ, ସେଇ କଥା ଯୁଧିଷ୍ଠିର ମହାରାଜ ପଚାରିଥିଲେ। ସୁଖଦେବ ଗୋସ୍ୱାମୀ ସେହି ସମ୍ବାଦକୁ ଉଦ୍ଧାର କରିଛନ୍ତି, ନିଜେ କିଛି କହିନାହାନ୍ତି, ସେହି ସମ୍ବାଦକୁ ଉଦ୍ଧାର କରିଛନ୍ତି। ତେଣୁ ଯୁଧିଷ୍ଠିର ମହାରାଜ ଯେ ପ୍ରଶ୍ନ ପଚାରିଲେ, ସେଠି ସବୁ ମୁନିଋଷିମାନେ ଥିଲେ, ଭୀଷ୍ମଦେବ ଥିଲେ, ଭଗବାନ ସ୍ୱୟଂ ଥିଲେ, ଉପସ୍ଥିତ ଥିଲେ, ସମସ୍ତଙ୍କ ସାମ୍ନାରେ ଯୁଧିଷ୍ଠିର ମହାରାଜ ଏ ପ୍ରଶ୍ନଟି ପଚାରିଲେ। କହିଲେ ଆଶ୍ଚର୍ଯ୍ୟ ହୋଇ ପଚାରୁଛନ୍ତି ଯେ କ'ଣ ନା, କାହିଁକି ଯଥା ସେ ଶ୍ଲୋକଟି ଲେଖିନି ବୋଧେ, ଯାହା ହଉ ସେ ପ୍ରଶ୍ନଟି ପଚାରିଥିଲେ ଯେ ଇଏ ବଡ଼ ଆଶ୍ଚର୍ଯ୍ୟ କଥା ଯେ ଶିଶୁପାଳ ଭଳି ଆଉ ଜଣେ ରାଜା ଥିଲେ ବେଣ, ଭାଗବତ ଚତୁର୍ଥ ସ୍କନ୍ଧରେ ତାଙ୍କ କଥା ଆସିବ, ବେଣଙ୍କର କଥା ଆସିବ, ଧ୍ରୁବଙ୍କର ବଂଶରେ ସେ ଆସୁଛନ୍ତି। ବେଣ ରାଜା ଭଗବାନ ପ୍ରତି ଦ୍ରୋହ କରି ସେ ନର୍କପ୍ରାପ୍ତ ହୋଇଥିଲେ, କିନ୍ତୁ ଏ ଶିଶୁପାଳ ଯିଏକି ଜନ୍ମରୁ କଥା କହିପାରୁନଥିଲେ ଠିକ୍ ଭାବରେ, ଖଣ୍ଡି କଥା କହୁଥିଲା ବେଳେ ସେ ଭଗବାନଙ୍କୁ ନିନ୍ଦା କରୁଛନ୍ତି, ତାହେଲେ ତାଙ୍କର ଜୁହାରେ ଶ୍ୱେତକୃଷ୍ଟ ହୋଇଯିବା କଥା, ତାହେଲେ କେମିତି ସିଏ ସାଧୁଜୀ ମୁକ୍ତିପ୍ରାପ୍ତ ହେଲେ? ଆଶ୍ଚର୍ଯ୍ୟ ହୋଇକି ପ୍ରଶ୍ନଟି ପଚାରିଲେ। ତେଣୁ ସେ ପ୍ରଶ୍ନର କିଏ ଉତ୍ତର ଦେବେ? ନାରଦମୁନି ଉତ୍ତର ଦେଲେ। ନାରଦମୁନି ସମସ୍ତେ କହିଲେ ଆପଣ ଉତ୍ତର ଦିଅନ୍ତୁ। ନାରଦମୁନି ଭକ୍ତଙ୍କର, ସେ ହେଉଛନ୍ତି ଭକ୍ତ, ନାରଦମୁନି ଭକ୍ତ ଅବତାର, ସିଏ ଭଗବାନଙ୍କର ଜଣେ ଅବତାର, ଭକ୍ତ ଅବତାର ନାରଦମୁନି। ନାରଦମୁନି ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ଆଉ ସ୍ୱତନ୍ତ୍ର ଭାବରେ ଉତ୍ତର ନ ଦେଇକରି ସେହି ଉତ୍ତରକୁ ରିଲେ କରୁଛନ୍ତି ପରୀକ୍ଷିତ ମହାରାଜଙ୍କୁ। ସେଇ ଯାହା କହିଥିଲେ ନାରଦମୁନି ସେହି କଥାକୁ ସେ କହୁଛନ୍ତି। ତେଣୁ ସେହି ପ୍ରଶ୍ନର ଉତ୍ତରରେ ନାରଦମୁନି ଏକଥା କହିଥିଲେ, ସେ କହିଥିଲେ ଯିଏ ଯେକୌଣସି ଉପାୟରେ ଭଗବାନଙ୍କ ସହିତ ଯୁକ୍ତ ହୁଅନ୍ତୁ ନା କାହିଁକି, ଗୋପ୍ୟ କାମାତ୍, ଗୋପୀମାନେ କାମ, ଗୋପୀଙ୍କର କାମ କହିଲେ ଶୁଦ୍ଧ ପ୍ରେମ, ସେଇଟା କାମ ବୋଲି କୁହାଯାଏ। ଗୋପ୍ୟ କାମାତ୍ ଭୟାତ୍ କଂସୋ, କଂସ ସବୁବେଳେ ଭଗବାନଙ୍କୁ ଯେତେବେଳେ ମାତୃ ଗର୍ଭରେ ଥିଲେ ଭଗବାନ, ସେତେବେଳେ ସେ କହୁଥିଲେ ଇଏ ଓହୋ ମେ ପ୍ରାଣ ହର ହରି ଗୁହା, ଇଏ ମୋର ପ୍ରାଣ ହରଣ କରିବେ, ଭୟ କରୁଥିଲେ, ମୃତ୍ୟୁ ରୂପରେ ଦେଖୁଥିଲେ। ତେଣୁ ଭୟାତ୍ କଂସୋ ଦ୍ୱେଷା ଚୈଦ୍ୟା ଦୟ ରୂପ, ବିଦ୍ୱେଷ କରି ଚେଦି ରାଜା ଯେ ଶିଶୁପାଳ, ଏହିଭଳି ଭାବରେ ଅନେକ ବିଦ୍ୱେଷୀ ଭକ୍ତ ରହିଛନ୍ତି, ଜରାସନ୍ଧ ମଧ୍ୟ ରହିଛି, ଏବଂ ବିଶେଷ ଭାବରେ ଦନ୍ତବକ୍ର ଦୁଇ ଭାଇ ଶିଶୁପାଳ ଏବଂ ଦନ୍ତବକ୍ର, ସେଇ ଜୟ ବିଜୟ ହିରଣ୍ୟକ ହିରଣ୍ୟକଶିପୁ ରାବଣ କୁମ୍ଭକର୍ଣ୍ଣ ସେ ବର୍ତ୍ତମାନ ଶିଶୁପାଳ ଦନ୍ତବକ୍ର ରୂପରେ ଆସିଛନ୍ତି, ଏବଂ କୁହାଯାଏ ସେ କଳିଯୁଗରେ ମଧ୍ୟ ସେ ଆସିଥିଲେ ଜଗାଇ ମାଧାଇ ରୂପରେ। ତେଣୁ ଯାହା ବି ହେଉ ସେଇ ଯେଉଁ ଏହିଭଳି ଭାବରେ ଯେଉଁମାନେ ବିଦ୍ୱେଷୀ ରହିଛନ୍ତି, ଭଗବାନ ବିଦ୍ୱେଷ କରୁଛନ୍ତି, ଆମର ପ୍ରଭୁପାଦ ମହାରାଜ କହନ୍ତି ଆମେ ସମସ୍ତେ ଭଗବାନ ବିଦ୍ୱେଷ କରୁଛେ, ସେଇଥିପାଇଁ ଆମର ଏ ଭୌତିକ ଜଗତରେ ପତନ ହୋଇଛି। ତେଣୁ ଏ ସମସ୍ତ ବିଦ୍ୱେଷୀ ଯିଏ ହେଉ ବିଦ୍ୱେଷ ହେଲେ ମଧ୍ୟ ଭଗବାନ ବିଷୟରେ ସବୁବେଳେ ଚିନ୍ତା କରୁଥିଲେ। ଗୋପ୍ୟ କାମାତ୍ ଭୟାତ୍ କଂସୋ ଦ୍ୱେଷାତ୍ ଚୈଦ୍ୟାଦୟ ନୃପ ସମ୍ବନ୍ଧାତ୍ ବିସ୍ନେୟ, ବିଷ୍ଣୁମଂସରେ ଭଗବାନ କୃଷ୍ଣ ଆସୁଛନ୍ତି, ତେଣୁ ବିଷ୍ଣୁମଂସରେ ଯେତେ ସବୁ ଅଛନ୍ତି, ବୁଦ୍ଧ ମଧ୍ୟ ବିଷ୍ଣୁମଂସରେ ଆସୁଥିଲେ, ଏବଂ ଯେତେ ସବୁ ଭଗବାନଙ୍କ ଭକ୍ତ ବିଷ୍ଣୁବଂଶରେ ରହିଛନ୍ତି ସମସ୍ତେ ଭଗବାନଙ୍କୁ ନିଜର ସ୍ନେହ କ'ଣ ସମ୍ବନ୍ଧ ବୋଲି ଭାବୁଥିଲେ, ନିଜର ସମ୍ବନ୍ଧୀ ବୋଲି ଗ୍ରହଣ କରୁଥିଲେ, କିଏ ଭାଇ କିଏ ପୁତ୍ର କିଏ ସଖା କିଏ ଗୁରୁ କିଏ କେଉଁଭଳି ଭାବରେ ଗ୍ରହଣ କରୁଥିଲେ ଭଗବାନଙ୍କୁ, ସମ୍ବନ୍ଧା ବିସ୍ନେହ ସ୍ନେହା ଜୁୟଂ ବିଭୁ, ଜୁୟଂ କହିଲେ ନାରଦମୁନି ଯୁଧିଷ୍ଠିର ମହାରାଜ କହୁଛନ୍ତି ତୁମେମାନେ ଭଗବାନଙ୍କ ସହିତ ସ୍ନେହରେ ଯୁକ୍ତ ହୋଇଥିଲ ବା ଭକ୍ତିରେ ଭଗବାନଙ୍କ ସହିତ ଯୁକ୍ତ ହୋଇଥିଲ, ଏବଂ ଭକ୍ତିଆ ଭୟଂ ବିଭୁ ଆମେ ଯେଉଁ ରହିଛେ ଭୟଂ, ନାରଦମୁନି ନିଜେ ଏକୁଟିଆ କହୁନାହାନ୍ତି, ଯେତେ ଭକ୍ତ ଅଛନ୍ତି ଭକ୍ତ ସମାଜକୁ ନେଇ ସେ କହୁଛନ୍ତି ଭୟଂ ଶବ୍ଦ ବ୍ୟବହାର କରିଛନ୍ତି,
ବହୁବଚନରେ କହୁଛନ୍ତି, ଆମେ ସବୁ ଭଗବାନଙ୍କ ସହିତ ଭକ୍ତିରେ ଯୁକ୍ତ ହୋଇଛେ, ଆମେ ମଧ୍ୟ ଏଇ ନାରଦମାନଙ୍କ ସମ୍ପ୍ରଦାୟରେ ଆସିଛେ, ବ୍ରହ୍ମମାଧ୍ୟ କୌଟି ସମ୍ପ୍ରଦାୟ ନାରଦଙ୍କ ସମ୍ପ୍ରଦାୟରେ ଆମେ ଆସିଛେ, ଆମେ ମଧ୍ୟ ଭଗବାନଙ୍କ ସହିତ ଭକ୍ତିରେ ଯୁକ୍ତ ହୋଇଛେ, ଭୟଂ ଶବ୍ଦ ବ୍ୟବହାର, ଆମ କଥା ମଧ୍ୟ ନାରଦ ମୁନି ଭୁଲି ନାହାନ୍ତି, ସତ୍ୟଯୁଗରେ କହିଲେ ମଧ୍ୟ ଆମ କଥା ସେ ମନେ ରଖିଛନ୍ତି, ଆମେ ସବୁ ଆସିବା ଭବିଷ୍ୟତ ଯେତେ ଆସିବେ ଏ ଭୟଂ ଶବ୍ଦ ତାଙ୍କୁ ପ୍ରଯୁଜ୍ୟ ହେଉଛି, ଆମେ ସବୁ ଭଗବାନଙ୍କ ସହିତ ଭକ୍ତିରେ ଯୁକ୍ତ ହୋଇଛେ, ଭକ୍ତ୍ୟା ଭୟଂ ବିଭୁ, ଭଗବାନ ହେଉଛନ୍ତି ବିଭୁ, ସବୁକିଛି କରିପାରିବେ ସେ, ଭୟଂ ବିଭୁ ଅନଲିମିଟେଡ଼, ଅସମ୍ଭବକୁ ସମ୍ଭବ କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ ବିଭୁ ଭଗବାନ, ସେଥିପାଇଁ ଭଗବାନ ବିଭୁ କୁହାଯାଏ। ତେଣୁ ଯିଏ ଯେଉଁ କତମପି ନ ବେଣସ୍ୟା, ଏ ଯେଉଁ ଛଅ ପ୍ରକାର ସମ୍ବନ୍ଧ ରହିଲା, ଏ ଛଅ ପ୍ରକାର ସମ୍ବନ୍ଧରେ ସ୍ନେହକୁ ଆଉ ବିଶେଷ ଭାବରେ ସେପାରେଟଲି ଗ୍ରହଣ କରାଗଲା ନାହିଁ, ପାଞ୍ଚ ଭକ୍ତିରେ ସେଇଟାକୁ ଗ୍ରହଣ କରାଗଲା, ଏ ପାଞ୍ଚ ପ୍ରକାର ସମ୍ବନ୍ଧ କୁହାଗଲା। ତେଣୁ ସେ କହୁଛନ୍ତି କତମପି ନ ବେଣସ୍ୟା, ଏ ପ୍ରଶ୍ନ ପଚାରିଥିଲେ ନା ଯୁଧିଷ୍ଠିର ମହାରାଜ, ତେଣୁ ନାରଦ ମୁନି କହିଲେ ବେଣ କୌଣସି ଉପାୟରେ ଭଗବାନ ସହିତ ଯୁକ୍ତ ହୋଇନଥିଲେ, ସେ ଖାଲି ଦ୍ରୋହ କରୁଥିଲେ କିନ୍ତୁ ଆବେଶ ତାଙ୍କର ଆସିନଥିଲା। କଥମପି ନ ବେଣସ୍ୟା ପଞ୍ଚାନାଂ ପୁରୁଷଙ୍କ ପ୍ରତି, ଭଗବାନ ହେଉଛନ୍ତି ପୁରୁଷ, ଭଗବାନ ହେଉଛନ୍ତି ଉପଭୋଗକାରୀ, ତେଣୁ ତାଙ୍କ ପ୍ରତି କୌଣସି ପାଞ୍ଚଟି ଉପାୟରେ ମଧ୍ୟ ବେଣ ଯୁକ୍ତ ହୋଇନଥିଲା। ତେଣୁ ନାରଦ ମୁନି କହୁଛନ୍ତି ତସ୍ମାତ୍ କେନାପି ଉପାୟନ ମନ ଦୃଷ୍ଟି ନିବେଶ, ତେଣୁ ତସ୍ମାତ୍ ଶବ୍ଦ ବ୍ୟବହାର କରାଗଲା, ଏ ସିଦ୍ଧାନ୍ତ ଦେଉଛନ୍ତି ନାରଦ ମୁନି, ଯେକୌଣସି ଉପାୟରେ କେନାପି ଉପାୟନ ମନ କୃଷ୍ଣ ନିବେଶ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ହରେ। କିନ୍ତୁ ଆମର ଆଚାର୍ଯ୍ୟମାନେ ରୂପ ଗୋସ୍ୱାମୀ ଇତ୍ୟାଦି ଆମର ଆଚାର୍ଯ୍ୟମାନେ ସେ କହୁଛନ୍ତି କେନାପି ଉପାୟରେ ଆମେ ଭଗବାନ ସହିତ ଯୁକ୍ତ ହେବା ନାହିଁ, ଆମେ ଅନୁକୂଳୀନ ଅନୁକୂଳ ଭାବରେ ଭଗବାନ କୃଷ୍ଣଙ୍କ ସହିତ ଯୁକ୍ତ ହେବା। ତେଣୁ ଏହିଭଳି ଭାବରେ ଏ କଥା ଯେତେବେଳେ କହୁଛନ୍ତି, ସେତେବେଳେ ସେ ଉଦାହରଣ ଦେଲେ, ଏଇ ହିରଣ୍ୟକଶିପୁ ଏବଂ ନୃସିଂହଙ୍କର ଉଦାହରଣ ଦେଲେ, ହିରଣ୍ୟକଶିପୁ ମଧ୍ୟ ସେହିଭଳି ଭାବରେ ଭଗବାନଙ୍କ ସହିତ ସବୁବେଳେ ସେ ଦ୍ରୋହ କରୁଥିଲେ ହିରଣ୍ୟକଶିପୁ, ଏବଂ ପ୍ରହ୍ଲାଦ ଭଗବାନ ସବୁବେଳେ ସ୍ମରଣ କରୁଥିଲେ, ଭକ୍ତିରେ ସ୍ମରଣ କରୁଥିଲେ, ଯେଉଁ ଭକ୍ତିର ନଅଟି ଅଙ୍ଗ ରହିଛି ସେଇଟା ତା'ର କପିରାଇଟ୍ ତାଙ୍କ ପାଖରେ ରହିଛି, ପେଟେଣ୍ଟ ସିଏ ଦେଇଛନ୍ତି, ପ୍ରହ୍ଲାଦ ଭକ୍ତିରେ ନଅଟି ଅଙ୍ଗ ତାଙ୍କର ପିତାଙ୍କୁ ଦେଇଛନ୍ତି, ହିରଣ୍ୟକଶିପୁଙ୍କୁ ଦେଇଛନ୍ତି, ଯିଏକି ଭଗବାନଙ୍କୁ ଚାହୁଁନଥିଲେ ଶୁଣିବା ପାଇଁ ଭଗବାନ ବିଷୟରେ, ଡିକ୍ଲେୟାର କରିଦେଇଥିଲେ, ଫତେ 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 ଜାଗ୍ର ଯେଉଁ କହନ୍ତି ମୁସଲମାନ ତାଙ୍କର ଦେଇଛନ୍ତି, ଯେ ଗୋଟିଏ ଶାସନ ଦେଇ ଅନୁଶାସନ କାଜି ଯେଉଁଭଳି ଭାବରେ ଅନୁଶାସନ ଦେଇଥିଲେ କି ଭଗବାନଙ୍କର ନାମ ଗ୍ରହଣ କରିପାରିବେ ନାହିଁ, ସେଥିପାଇଁ ମହାପ୍ରଭୁ ଏ ଯେଉଁ କାଜି ଭଗବାନ କୃଷ୍ଣ କଂସକୁ ହତ୍ୟା କରିଥିଲେ, କିନ୍ତୁ ମହାପ୍ରଭୁ ଆହୁରି ଉଦାର, ସେହି କଂସ କାଜି ରୂପରେ ଆସିଥିଲେ କିନ୍ତୁ ଭଗବାନ ତାକୁ ହତ୍ୟା କରି ତାକୁ ଉଦ୍ଧାର କଲେ, ଭଗବାନ ନାମ ଦେଇ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଭଗବାନ ନୃସିଂହଦେବ ହିରଣ୍ୟକଶିପୁ ଭଗବାନ ସବୁବେଳେ ବିଦ୍ୱେଷ କରୁଥିଲେ, ଏବଂ ପରୀକ୍ଷିତ ମହାରାଜ ସରି ପ୍ରହ୍ଲାଦ ସବୁବେଳେ ଭଗବାନଙ୍କୁ ସ୍ମରଣ କରୁଥିଲେ, ଏ ଭକ୍ତିର ନଅଟି ଅଙ୍ଗ ଭିତରୁ ଏ ସ୍ମରଣ ଅଙ୍ଗଟି ସେ ଯାଦନ କରୁଥିଲେ, ସ୍ମରଣ ସେ ହେଉଛନ୍ତି ଆଚାର୍ଯ୍ୟ, ଏବଂ ଭକ୍ତିର ଯେଉଁ ନଅଟି ଅଙ୍ଗ ଦେଇଛନ୍ତି ଯେଉଁ ଡେଫିନେସନ୍ ଦେଇଛନ୍ତି, ତେଣୁ ଇଏ ପ୍ରହ୍ଲାଦଙ୍କର ପେଟେଣ୍ଟ, ଆଜିକାଲି ସବୁ ପେଟେଣ୍ଟ ହୋଇଯାଇଛି, ଏଇଟାକୁ ଏ ଶବ୍ଦକୁ କେହି ବ୍ୟବହାର କରିପାରିବେ ନାହିଁ ବା ଏ ପ୍ରଡ଼କ୍ଟକୁ କେହି ବ୍ୟବହାର କରିପାରିବେନି, ପେଟେଣ୍ଟ ନେଇଯାଇଛନ୍ତି ସମସ୍ତେ, କିନ୍ତୁ ସେହିଭଳି ଭାବେ ପ୍ରହ୍ଲାଦ ମଧ୍ୟ ପେଟେଣ୍ଟ ନେଇଯାଇଛନ୍ତି, ଭକ୍ତିର ପେଟେଣ୍ଟ ଏ ନଅଟି ଅଙ୍ଗ ହିରଣ୍ୟକଶିପୁ ପାଇଛନ୍ତି, ଯିଏ ଭଗବାନଙ୍କୁ ଚାହୁଁନଥିଲେ, ଭଗବାନ ସବୁବେଳେ ବିଦ୍ୱେଷ କରୁଥିଲେ, ତାଙ୍କୁ ଉପଦେଶ ଦେଇଛନ୍ତି ହିରଣ୍ୟକଶିପୁଙ୍କୁ ଉପଦେଶ ଦେଇଛନ୍ତି ପିତା, ଯାହାଙ୍କୁ ସମଗ୍ର ଭୟ କରୁଥିଲେ, ତ୍ରିଲୋକ କମ୍ପି ଯାଉଥିଲେ, କେବଳ ହିରଣ୍ୟକଶିପୁଙ୍କ ଭୂଭଙ୍ଗୀରେ ତ୍ରିଲୋକ କମ୍ପି ଯାଉଥିଲା, ଦେବତାମାନେ କମ୍ପି ଯାଉ, ନାରଦ ମୁନି ମଧ୍ୟ ଯୁଧିଷ୍ଠିର ମହାରାଜ କହୁଛି ମୁଁ ମଧ୍ୟ ତାଙ୍କର ଗୁଣଗାନ କରୁଥିଲି, ଏଭଳି ବ୍ୟକ୍ତି ପାଖରେ କୌଣସି ଭୟ ନକରି ପ୍ରହ୍ଲାଦ ତାଙ୍କୁ କ'ଣ ତାଙ୍କୁ ଦେଉଥିଲେ ପ୍ରଚାର କରୁଥିଲେ, ଏ ପ୍ରଚାର କରିଛନ୍ତି, ସେଇ ପ୍ରଚାର ସୋସାଇଟି ଆମର ପ୍ରଭୁପାଦ ମହାରାଜ ଆସିଛନ୍ତି, ଆମେ ଭୁଲିଯିବା କଥାକୁ ସେ କଥାକୁ କହିଦେବା ଆଗୁଆ। ପ୍ରହ୍ଲାଦଙ୍କ ଭଳି ପ୍ରହ୍ଲାଦ ଯେଉଁଭଳି ଭାବେ ପ୍ରଚାର କରିଥିଲେ, ସବୁ ପ୍ରତିକୂଳ ପରିସ୍ଥିତିରେ ପ୍ରଚାର କରିଥିଲେ, ତାଙ୍କ ପିତା ଯାହାଙ୍କ ଭୟରେ ତ୍ରିଲୋକ କମ୍ପୁଥିଲେ, ଭାଗବତମ ସପ୍ତମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ସେ କଥା ଆସିବ, ସେ କହିବେ ମୋର ଯାହା ଭୟରେ କୃଧସ୍ୟ ଯସ୍ୟ କମ୍ପନ୍ତେ ତ୍ରୟୋଲୋକା ମହେଶ୍ୱରା ଯଶ୍ୟମେ ଅଭିତବତ୍ ମୂଢ଼ ଶାସନଙ୍କି ବଳାତ୍ୟଗ ତ୍ୟାଗା। ଯାହାଙ୍କର କେବଳ ଭୂଭଙ୍ଗୀରେ ତ୍ରିଲୋକ କମ୍ପିଯାଏ, ଏତେ ଭୟ କରନ୍ତି ସମସ୍ତେ, ବ୍ରହ୍ମା ବିଷ୍ଣୁ ଶିବଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ଆସି ହିରଣ୍ୟକଶିପୁଙ୍କର ସେବା କରୁଥିଲେ, ଏଭଳି ଭୟ ସମସ୍ତେ ଭୟଭୀତ ହୋଇକି ରହିଥିଲେ। ମତ ଭୟାତ ବାଦ ବାଦୟ ଭଗବାନ କହିଛନ୍ତି, କିନ୍ତୁ ସେ ଯେଉଁ ଯମ ମହାରାଜ ମଧ୍ୟ ଆଜି ହିରଣ୍ୟକଶିପୁ ଭୟରେ ତାଙ୍କର ସେବା କରୁଥିଲେ, ଆଉ ଭଗବାନ ଭୟ ତାଙ୍କର ନଥିଲା, ଏ ହିରଣ୍ୟକଶିପୁଙ୍କର ଭୟ ଥିଲା। ତେଣୁ ହିରଣ୍ୟକଶିପୁ ଭାବୁଥିଲେ ମୁଁ ହେଉଛି ତ୍ରିଲୋକର ସମ୍ରାଟ। ତେଣୁ ସେ କହିଲେ ମୋର ଭୟରେ ଯିଏକି ଯମରାଜ ମୋତେ ଭୟ କରୁଛନ୍ତି, ମତ ଭୟ ବାଦ ବାଦଂ ବାତି ପବନଦେବ ମଧ୍ୟ ମୋର ଭୟରେ ଆସି ମୋର ସେବା କରୁଛନ୍ତି, ସୂର୍ଯ୍ୟ ସ୍ଥପତି ମତ ଭୟ ସୂର୍ଯ୍ୟଦେବ ସିଏ ମଧ୍ୟ ମୋର ଭୟରେ ମୋର ଆଜ୍ଞାରେ କାର୍ଯ୍ୟ କରୁଛନ୍ତି, ଇନ୍ଦ୍ର ମଧ୍ୟ ମୋର ଆଜ୍ଞାରେ କାର୍ଯ୍ୟ କରୁଛି, ବର୍ଷତ ଇନ୍ଦ୍ର ଦହତି ଅଗ୍ନି ଅଗ୍ନିଦେବ ମଧ୍ୟ ମୋର ଆଜ୍ଞାରେ କାର୍ଯ୍ୟ କରୁଛନ୍ତି, ବର୍ଷତ ଇନ୍ଦ୍ର ଦହତି ଅଗ୍ନି ମୃତ୍ୟୁ ସ୍ତରତ ଯମରାଜ ମଧ୍ୟ ଆସି ତାଙ୍କର ସେବା କରୁଛନ୍ତି, ଆଉ କାହାଙ୍କ ତା କ'ଣ କହିବା। ତେଣୁ ତୁ କାହାକୁ କହୁଛୁ ଆଉ କିଏ ମୋ ଠାରୁ ଅଧିକ କିଏ ଅଛି, ଆଉ କିଏ ଈଶ୍ୱର ଅଛି। ଏଇଭଳି ପରିସ୍ଥିତିରେ ହିରଣ୍ୟକଶିପୁକୁ ପ୍ରହ୍ଲାଦ ମହାରାଜ ପ୍ରଚାର କରିଥିଲେ, ସେ କହିଲେ ପିତା ଯାହାଙ୍କ ଭୟରେ ନ କେବଳ ମେ ଭବଶ୍ଚତ ରାଜନ ଭବତଶ୍ଚ ରାଜନ, ହେ ରାଜନ ପିତାଙ୍କୁ ସେ ପିତା ବୋଲି କହିନାହାନ୍ତି, ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ସେ କଥା କହିବେ। ସେ କହିବେ ଅସୁରଶ୍ରେଷ୍ଠ ଅସୁରବର୍ଜ୍ୟ ବୋଲି କହିବେ, ତତ୍ ସାଧୁ ମନି ଅସୁରବର୍ଜ୍ୟ ଦେହିନା ଅସୁରବର୍ଜ୍ୟ ବୋଲି କହିବେ। ଅସୁରବର୍ଜ୍ୟ ଶୁଣିଲେ ଆମକୁ ଟିକିଏ ଖରାପ ଲାଗୁଛି, କିନ୍ତୁ ତାଙ୍କୁ ବହୁତ ଆନନ୍ଦ ଲାଗୁଥିବ, କାରଣ ସେ ଭାବୁଛନ୍ତି ଆମେ ଅସୁରମାନେ ବହୁତ ଉନ୍ନତ ସ୍ତରର। ଭାଗବତ ଅଷ୍ଟମ ସ୍କନ୍ଧରେ ସେ କଥା ବର୍ଣ୍ଣନା କରାଯାଇଛି, ଅସୁରମାନେ ସେମାନେ ଭାବନ୍ତି ଆମେ ମଧ୍ୟ ବହୁତ ଉନ୍ନତ ଶ୍ରୁତ ସମ୍ପନ୍ନା, କ'ଣ ଯେତେବେଳେ ସେ ଆମେ ମଧ୍ୟ ସେଭଳି ଭାବରେ ବହୁତ ବୁଦ୍ଧିମାନ, ଆମେ ମଧ୍ୟ ଆମର ବହୁତ ଐଶ୍ୱର୍ଯ୍ୟ ରହିଛି, ଅସୁର କହିଲେ ସେମାନେ ମଧ୍ୟ ଗର୍ବିତ ହୁଅନ୍ତି। ତେଣୁ ଏ ଯେଉଁଭଳି ଭାବରେ ପ୍ରହ୍ଲାଦ ନିର୍ଭୀକ ଭାବରେ ହିରଣ୍ୟକଶିପୁଙ୍କ ପାଖରେ ଏଇ ପ୍ରଚାର କରିଥିଲେ, ସେହିଭଳି ଭାବରେ ସେହି ପରମ୍ପରାରେ ଆସୁଛନ୍ତି ପ୍ରହ୍ଲାଦ ପ୍ରଭୁପାଦ ମହାରାଜ, ସେ ମଧ୍ୟ ଯାଇ ପାଶ୍ଚାତ୍ୟ ଜଗତରେ ସେହିଭଳି ଭାବରେ ପ୍ରଚାର କରିଥିଲେ, ସମସ୍ତଙ୍କୁ ଫୁଲ୍ ସେଣ୍ଟ ରାସ୍କେଲ୍ସ କହିଥିଲେ, ବୈଜ୍ଞାନିକମାନଙ୍କୁ ଫୁଲ୍ ସେଣ୍ଟ ରାସ୍କେଲ୍ସ କହିଥିଲେ, ତାଙ୍କରି ସେ ସ୍ଥାନରେ ରହିକି ସେ ପ୍ରଚାର ସେ କଥା କହି ପ୍ରଚାର କରିଥିଲେ। ଏଇଭଳି ଭାବରେ ପ୍ରହ୍ଲାଦଙ୍କ ଭଳି ପରେ ପ୍ରଚାର କରିଥିଲେ ପ୍ରଭୁପାଦ ମହାରାଜ। ସେହି ସଂସ୍ଥାରେ ପ୍ରଚାର ସଂସ୍ଥା ଆମେ ଏହି ସଂସ୍ଥାରେ ଅଛେ, ତେଣୁ ସେହି ପ୍ରହ୍ଲାଦଙ୍କ ଭଳି ପ୍ରଭୁପାଦ ମହାରାଜ ସବୁକିଛି ଆମେ ଦେଖିବା। ପ୍ରହ୍ଲାଦଙ୍କ ଜୀବନଚରିତ୍ର ଯାହା ଅଛି ପ୍ରଭୁପାଦଙ୍କ ଜୀବନଚରିତ୍ର ସେୟା ରହିଛି। ତେଣୁ ଇଏ ଯେଉଁ ପ୍ରହ୍ଲାଦ ସେ ଭଗବାନଙ୍କର ଏଇ ଯେଉଁ ମୁଁ କହିଲି ପେଟେଣ୍ଟ ନେଇଛନ୍ତି, ସେ ଭକ୍ତିର ପେଟେଣ୍ଟ ନେଇଛନ୍ତି, ଭକ୍ତିର ଡେଫିନେସନ୍ ପେଟେଣ୍ଟ ସେ ନେଇଛନ୍ତି, ଭକ୍ତିର ସଂଜ୍ଞା ସେ ଦେଇଛନ୍ତି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଧନ ଦାସ୍ୟ ସଖ୍ୟ ଆତ୍ମନିବେଦନ ଇତିପୁଂସାର ପିତା ବିଷ୍ଣୁ ଭକ୍ତିଶ୍ଚ ନବଲକ୍ଷଣା କ୍ରିୟତେ ଭଗବତୀ ଅଧା ତନ୍ମନି ଅଧିତମ ଉତ୍ତମ। ଇଏ ହେଉଛି ଭକ୍ତିର ସଂଜ୍ଞା ଦେଇଛନ୍ତି ପ୍ରହ୍ଲାଦ ମହାରାଜ, ଏ ନଅଟି ଅଙ୍ଗ ରହିଛି ଭକ୍ତିର। ଏବଂ ପ୍ରହ୍ଲାଦ ମହାରାଜ ସ୍ମରଣ କରୁଥିଲେ, ସ୍ମରଣ ଏବଂ ଯେଉଁ ଚିନ୍ତନ ଭିତରେ ମଧ୍ୟ ତଫାତ ରହିଛି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ସ୍ମରଣ ଏବଂ ତା ଭିତରେ ଟିକିଏ ତଫାତ ରହିଛି। ଦେଖୁ ସେ ସବୁବେଳେ ସ୍ମରଣ ସ୍ମରଣ କହିଲେ ଅବିଚ୍ଛିନ୍ନ ଭାବରେ ସବୁ କୌଣସି ନିରନ୍ତର କୌଣସି ଅନ୍ତର ନାହିଁ, ସବୁବେଳେ ସ୍ମରଣ କରୁଥିଲେ ପ୍ରହ୍ଲାଦ ମହାରାଜ। ପ୍ରହ୍ଲାଦ ମହାରାଜ ଏବଂ ହିରଣ୍ୟକଶିପୁ ଦୁଇ ଜଣ ଶ୍ରବଣ କରୁଥିଲେ, ସବୁବେଳେ ଭଗବାନଙ୍କୁ ସ୍ମରଣ କରୁଥିଲେ, କିନ୍ତୁ ପ୍ରହ୍ଲାଦ ସବୁବେଳେ ଭଗବାନଙ୍କୁ ଅନୁକୂଳ ଭାବରେ ସ୍ମରଣ କରୁଥିଲେ। କିନ୍ତୁ ହିରଣ୍ୟକଶିପୁ ପ୍ରତିକୂଳ ଭାବରେ ସ୍ମରଣ କରୁଥିଲେ। ଆସିନ ପର୍ଯ୍ୟଟନ ଅସ୍ନନ୍ ଶୟାନ ପ୍ରପିବନ୍ ଭ୍ରୁବନ୍ ନାନୁସନ୍ଧନ୍ତି ଏତାନି ଗୋବିନ୍ଦ ପରିଡମ୍ବିତ। ଭାଗବତ ସପ୍ତମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଏ କଥାଟି ରହିଛି। ପ୍ରହ୍ଲାଦ ମହାରାଜଙ୍କର ତାଙ୍କର ଗୁଣ ସବୁ ରହିଛି, ଗୁଣାବଳୀ ଏତେ ଗୁଣ ଅଛି, କିନ୍ତୁ ସେ କହିବେ ପ୍ରଭୁ ମୋର କୌଣସି ଗୁଣ ନାହିଁ। ନବମ ଅଧ୍ୟାୟରେ ଯେଉଁ ପ୍ରଥମ ଶ୍ଳୋକରେ ସେ କହିବେ ସେ କଥା, ପ୍ରହ୍ଲାଦ ଯେଉଁ ସ୍ତୁତି କରିବେ ସେଥିରେ ସେ କହିବେ ମୋର ପ୍ରକୃତିରେ କୌଣସି ଗୁଣ ନାହିଁ, କିନ୍ତୁ ତାଙ୍କର ଏସବୁ ଗୁଣ ରହିଛି। ସେ ସବୁବେଳେ ଭଗବାନଙ୍କୁ ସ୍ମରଣ କରୁଥିଲେ, ଯେଉଁଠି ବସୁଥିଲେ ଭଗବାନଙ୍କୁ ସ୍ମରଣ କରୁଥିଲେ। ଆସିନ ପର୍ଯ୍ୟଟନ ଯୁଆଡ଼େ ଚାଲିଲେ ମଧ୍ୟ, ଯୁଆଡ଼େ ଯାଉଥିଲେ ମଧ୍ୟ ଭଗବାନଙ୍କୁ ସ୍ମରଣ କରୁଥିଲେ। ଅସ୍ନନ ଖାଦ୍ୟ ଗ୍ରହଣ କରୁଥିଲେ ମଧ୍ୟ ସ୍ମରଣ କରୁଥିଲେ, ଶୋଇଲା ମଧ୍ୟ ଭଗବାନଙ୍କୁ ସ୍ମରଣ କରୁଥିଲେ ଶୟାନ। ପ୍ରପିବନ ଯେତେବେଳେ ଜଳ ଗ୍ରହଣ କରୁଥିଲେ, ପାଣି ପିଉଥିଲେ, ଶୋଷ ହେଉଥିଲା ପାଣି ପିଉଥିଲେ, ସେତେବେଳେ ମଧ୍ୟ ଭଗବାନଙ୍କୁ ସ୍ମରଣ କରୁଥିଲେ। ରସମ ଅପ୍ସୁ କୌନ୍ତେୟ, ଇଏ ଆମେ ଯେତେବେଳେ ପାଣି ଗ୍ରହଣ କରୁଛେ, ପାଣି ପିଉଛେ, ଜଳପାନ କରୁଛେ, ସେ ସମୟରେ ଭଗବାନ କହୁଛନ୍ତି ତୁମେ ଏଇଭଳି ଭାବେ ଚିନ୍ତା କରିବ। ପ୍ରହ୍ଲାଦ ଯେଉଁଭଳି ଭାବେ ଚିନ୍ତା କରୁଥିଲେ ଆମେ ମଧ୍ୟ ସେଇଭଳି ଭାବେ ଚିନ୍ତା କରିବା। ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ରସମ ଅପ୍ସୁ କୌନ୍ତେୟ, ଆମେ ଯେତେବେଳେ ପାଣି ଶୋଷ ହେଉଛେ, ଆମେ ପାଣି ପିଇ ଦେଉଛେ, ଭୁଲି ଯାଉଛେ ଭଗବାନଙ୍କୁ, କିନ୍ତୁ ଭଗବାନ ଭକ୍ତ ତେଣୁ ମୁଁ ଛଅଟା ହଁ ତେଣୁ ଇଏ ଯେଉଁ ରହିଛି, ଆମେ ଯେତେବେଳେ ପାଣି ପିଉଛେ ଅନ୍ତତଃ କିଏ ଗୋଟେ ଥ୍ୟାଙ୍କ ୟୁ କହିବା ନାହିଁ। ଜଣେ କହୁଥିଲେ ଭକ୍ତ ଜଣେ କହୁଥିଲେ ଆମେ ଜଣେ ଯଦି ପାଣି ଗ୍ଲାସ୍ଟେ ଦେଉଛନ୍ତି ଆମେ ତାକୁ କହୁଛେ ଥ୍ୟାଙ୍କ ୟୁ କହୁଛେ, କିନ୍ତୁ ପାଣି କିଏ ଆମକୁ ଦେଉଛନ୍ତି? ବୈଜ୍ଞାନିକ କହୁଛନ୍ତି ଭଗବାନ ଦେଇନାହାନ୍ତି, ଭଗବାନ ଏଇଟା ଆମର H2O ହାଇଡ୍ରୋଜେନ୍ ଅକ୍ସିଜେନ୍ ମିଶି ପାଣି ହେଇଛି, ଭଗବାନ ଏଥିରେ କେଉଁଠି ଆସିଲେ? କିନ୍ତୁ ହାଇଡ୍ରୋଜେନ୍ ଅକ୍ସିଜେନ୍ କିଏ ଦେଲା? ଏବଂ ହାଇଡ୍ରୋଜେନ୍ ଅକ୍ସିଜେନ୍ଙ୍କ ମନମନ ମିଶି ପାଣି ହେଇଗଲେ କି? ତେଣୁ ବୈଜ୍ଞାନିକର ଯେଉଁ ଜ୍ଞାନ ଏ ଅଧୁରା ରହିଛି, ପୂର୍ଣ୍ଣ ହେଇନାହିଁ। ଯେଉଁମାନେ ପ୍ରକୃତ ବୈଜ୍ଞାନିକ ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟତେ, ପ୍ରକୃତ ବୈଜ୍ଞାନିକ ସିଏ ବହୁ ଜନ୍ମ ବିତିଗଲା ପରେ ଏଇଟା ଜାଣନ୍ତି ପ୍ରକୃତରେ ପାଣି ଭଗବାନ ଦେଇଛନ୍ତି। ବାସୁଦେବ ରସମ ଅପ୍ସୁ କୌନ୍ତେୟ, ଯେତେବେଳେ ପାଣି ପିଉଛେ ଆମେ ବିଶେଷ ଭାବରେ ଯେଉଁମାନେ ଆଜି ଉପବାସ ରହିଛନ୍ତି, ଖାଦ୍ୟ ଗ୍ରହଣ କରୁନାହାନ୍ତି, ପାଣି ପିଉନାହାନ୍ତି, ପାଣିଟା କେତେ ଆନନ୍ଦ ଲାଗୁନଥିବ, ପାଣି ପିଇ ଦେଇ ଭୁଲି ଯାଉଛେ ଭଗବାନ ଭଗବାନ ଦେଇଛନ୍ତି। ରସମ ଅପ୍ସୁ କୌନ୍ତେୟ, ଜଳରେ ହେଉଛି ରସ। ପ୍ରଭୁପାଦ ମହାରାଜ କହନ୍ତି ଏମିତିକି ପ୍ରଭୁପାଦ ମହାରାଜ ଆଚାର୍ଯ୍ୟ, ପ୍ରହ୍ଲାଦ ମହାରାଜ ମଧ୍ୟ ସେ ମଧ୍ୟ ଆଚାର୍ଯ୍ୟ, ଅସୁରମାନଙ୍କୁ ସେ ଅସୁରବାଳକମାନଙ୍କୁ ଆମେ କହୁଥିଲେ, ଅସୁରବାଳକମାନଙ୍କୁ ଶିକ୍ଷା ଦେଇଥିଲେ ଷଷ୍ଠ ଅଧ୍ୟାୟ ସପ୍ତମ ଅଧ୍ୟାୟରେ ଅସୁରବାଳକମାନଙ୍କୁ ଶିକ୍ଷା ଦେଇଛନ୍ତି। ଏବଂ ଭଗବାନ ପ୍ରଭୁପାଦ ମହାରାଜ ମଧ୍ୟ ସେ ଅସୁରମାନଙ୍କୁ ସବୁ ଶିକ୍ଷା ଦେଇକି ତାଙ୍କୁ ମଧ୍ୟ ଭକ୍ତରେ ପରିଣତ କରିଛନ୍ତି। ଏତେ ସବୁ ଅସୁର ଥିଲେ, ଏତେ ସବୁ ପାପୀ ଥିଲେ, ସୁଖଦେବ ଗୋସ୍ୱାମୀ ତାଙ୍କର ଲିଷ୍ଟ କରିପାରିଲେ ନାହିଁ। ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ କେତେଜଣ ଅସୁରମାନଙ୍କର ନାମ ନେଲେ, ଯେଉଁମାନେ ଭଗବାନଙ୍କ ଶରଣରେ ଯାଇନାହାନ୍ତି, ବାସ୍ତବ ଜଗତର ଲୋକମାନେ ଏମାନେ ସବୁ କିଏ ସେମାନେ ନା? ଯେଉଁ ରହିଛି କ'ଣ ଶୁମ୍ଭା ପ୍ରସାଦ ଜେନିଏଜ ପାପା ଯେତେ ପ୍ରକାର ରହିଛନ୍ତି, ସେମାନେ ଯେଉଁ ରହିଛନ୍ତି ପାପୀମାନଙ୍କ ଲିଷ୍ଟ ରହିଛି ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ। କ'ଣ ତାଙ୍କର ସେ ଶୋକ କ'ଣ ସେଟା ଗୁଣା? ହଁ ଗୁଣାନ୍ତ ପୁଲିନ୍ଦ ପୁର୍କସା କୁମ୍ଭୀର ଶୁମ୍ଭା ଯବନା ପ୍ରସାଦୟ ସେମାନେ ସବୁ ରହିଛନ୍ତି। ଏମାନେ ଆଦୟ ବୋଲି କହିଲେ କାହିଁକି ନା କେତେ ନାଁ ଯଦି ରହିବେ ଏପର୍ଯ୍ୟନ୍ତ ମୋତେ ସରିବ ନାହିଁ, ବିରାଟ ଲିଷ୍ଟ ରହିଛି। କିନ୍ତୁ ଏମାନଙ୍କୁ ସବୁ ଯେମିତି ଅସୁର ବାଳକମାନଙ୍କୁ ଶିକ୍ଷା ଦେଇ ସେମାନେ ଭକ୍ତରେ ପରିଣତ କରିଦେଲେ, ପ୍ରହ୍ଲାଦ ପ୍ରଭୁପାଦ ମହାରାଜ ସେଭଳି ଅସୁରମାନଙ୍କୁ ଭକ୍ତରେ ପରିଣତ କରିଦେଇଛନ୍ତି, ସେମାନେ ମଧ୍ୟ ଆଚାର୍ଯ୍ୟ କରିଦେଇଛନ୍ତି। ପ୍ରଭୁପାଦ ମହାରାଜ ପ୍ରହ୍ଲାଦ ଭିତରେ ବହୁତ ସିମିଲାରିଟି ରହିଛି। ତେଣୁ ଇଏ ଯେଉଁ ରହିଛି ସବୁବେଳେ ଯଦି ପାଣି ପିଉଥିଲେ ଆମେ ଅନ୍ତତଃ ପକ୍ଷେ ଏଇଟା କହିବା, ତେଣୁ ପାଣି ଯଦି ଶୋଷ କରୁଛୁ, ଯଦି ପାଣି ଟିକେ ଦେଉଛି ଆମେ ତାକୁ ଥ୍ୟାଙ୍କ ୟୁ କହୁଛେ, ଭଗବାନ ଆମକୁ ପ୍ରଦାନ କରିଛନ୍ତି ଜଳ, ଏବଂ ତାଙ୍କୁ ମଧ୍ୟ ଗୋଟେ ଥ୍ୟାଙ୍କ ବି ଦେବା ନାହିଁ, କେତେ ଆମେ ଅକୃତଜ୍ଞ ଏଥିରୁ ଆମେ ଜାଣିବା। ତେଣୁ ଭଗବାନ ଭଗବତ ସପ୍ତମ ଧାରେ କହୁଛନ୍ତି ରସମାମ ଅପ୍ସୁ କୌନ୍ତେୟ, ଆମେ ଯେଉଁ ପାଣି ପିଉଛେ ସେଥିରୁ ପ୍ରଭୁପାଦ ମହାରାଜ କହିଛନ୍ତି। ଜଣେ ମଦ୍ୟପ ମଧ୍ୟ ଯେତେବେଳେ ମଦ୍ୟପାନ କରୁଛି, ସେ ମଦ୍ୟରେ ଯେଉଁ ରସ ପ୍ରାପ୍ତ ହେଉଛି, ସେ ସମୟରେ ଯେତେବେଳେ ସେ ଚିନ୍ତା କରିବ ଇଏ ହେଉଛି ଭଗବାନ ଏଥିରେ ରହିଛନ୍ତି, ତ ତାହେଲେ ମଧ୍ୟ ସେ ଭଗବତ ଚେତନଶୀଳ ହେଇଯାଇପାରିବ। ଏ ପ୍ରାକ୍ଟିକାଲ ଆପ୍ଲିକେସନ ଅଫ୍ ଭକ୍ତି ଇନ୍ ଦ ମେଟେରିଆଲ ୱାର୍ଲଡ ସ୍ପେଶିଆଲି ଇନ୍ ଦ ୱେଷ୍ଟର୍ଣ୍ଣ ୱାର୍ଲଡ। ପ୍ରଭୁପାଦ ମହାରାଜ ତ କହିଛନ୍ତି ଅସୁର ସ୍ୱଭାବ ଯେଉଁଭଳି ଭାବେ ପ୍ରହ୍ଲାଦ ଶିକ୍ଷା ଦେଇଥିଲେ ସେହିଭଳି ଭାବରେ ବୈଜ୍ଞାନିକମାନଙ୍କୁ ଆମର ଗୁରୁଦେବ ଶିକ୍ଷା ଦେଉଛନ୍ତି, ସେହିଭଳି ଭାବରେ ଅସୁରମାନଙ୍କୁ ଶିକ୍ଷା ଏସବୁ ଗୁରୁଦେବ ମଧ୍ୟ ସେହିଭଳି ଭାବେ କରୁଛନ୍ତି। ଅସୁରମାନେ କହିଲେ ଭଗବାନ ସେମାନେ ଗ୍ରହଣ କରୁନାହାନ୍ତି, ବୈଜ୍ଞାନିକ ସେମାନେ ଭଗବାନ ଗ୍ରହଣ ମାୟା ଅପୃତ ଜ୍ଞାନ ଭଗବାନ କହିଲେ। ତେଣୁ ପାଣି ପିଇଲା ବେଳେ ମଧ୍ୟ ସେ ଭଗବାନ ସ୍ମରଣ କରୁଥିଲେ, ପ୍ରପିବନ ବୃବନ କଥା କହିଲା ବେଳେ ମଧ୍ୟ ଭଗବାନଙ୍କୁ ସ୍ମରଣ କରୁଥିଲେ। ଆମେ ଯେଉଁ କଥା କହୁଛେ କଥା କହିବାର ଶକ୍ତି କିଏ ଦେଇଛନ୍ତି? ଏ ଭଗବାନଙ୍କର ଭଗବତ୍ତା, ଭଗବାନ ଆମକୁ କଥା କହିବାର ଶକ୍ତି ଦେଇଛନ୍ତି, କିନ୍ତୁ ଆମେ ଭଗବାନଙ୍କୁ ନିନ୍ଦା କରୁଛେ। ଭଗବାନ ଚାହିଁଲେ ଆମର ଏ କହିବା ଶକ୍ତିକୁ ନେଇଯାଇପାରିବେ, ୱିଥଡ୍ର କରିଦେଇପାରିବେ, କିନ୍ତୁ ଆମେ ଭଗବାନଙ୍କ ନିନ୍ଦା କରୁଛେ। ଭଗବାନଙ୍କୁ ଶକ୍ତି ଦେଇଛନ୍ତି ନିନ୍ଦା କରିବା ପାଇଁ ଭଗବାନଙ୍କର। ତେଣୁ ଭୁବନ ନାନୁସନ୍ଧ ଦେଇଥାନ୍ତି, ସେ ଜାଣିପାରନ୍ତିନି ସେ କ'ଣ କରୁଛନ୍ତି। ସବୁବେଳେ ସେ ଭାବନ୍ତି କ'ଣ ସ୍ମରଣ କେମିତି କରୁଛନ୍ତି, ଗୋବିନ୍ଦ ପରିରମ୍ଭିତ ଭଗବାନ ଗୋବିନ୍ଦ ଆନନ୍ଦ ପ୍ରଦାନ କରନ୍ତି ଭକ୍ତିମାନଙ୍କୁ, ଆନନ୍ଦ ପ୍ରଦାନ କରି ଗାଭୀମାନଙ୍କୁ ଯେଭଳି ଭାବରେ ଆନନ୍ଦ ପ୍ରଦାନ କରନ୍ତି ଭକ୍ତମାନଙ୍କୁ ସେଭଳି ଭାବରେ ଆନନ୍ଦ ପ୍ରଦାନ କରନ୍ତି, ସେଥିପାଇଁ ଗୋବିନ୍ଦ ଶବ୍ଦ ବ୍ୟବହାର କରାଗଲା। ଗୋବିନ୍ଦ ପରିରମିତ ଭଗବାନ ଦ୍ୱାରା ସେ ଆଲିଙ୍ଗିତ ହେଲାବେଳେ ଚିନ୍ତା କରୁଥିଲେ ସବୁବେଳେ ସବୁ କାର୍ଯ୍ୟରେ ସେହି ପ୍ରହ୍ଲାଦ ମହାରାଜ। ଏ ବିସ୍ତାର ପ୍ରସଙ୍ଗ ରହିଛି, ତେଣୁ ଆମେ ଗୋଟିଏ ଶ୍ଳୋକ କହି ଆମ କଥାକୁ ବିଶ୍ରାମ ଦେବା। ସପ୍ତମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଭଗବାନଙ୍କ ଆବିର୍ଭାବ, ଆଜିର ପରିସ୍ଥିତିରେ ଭଗବାନ ଆବିର୍ଭାବ ହୋଇଥିଲେ। ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥି କୃଷ୍ଣଦେବ ଆବିର୍ଭାବ ହୋଇଛନ୍ତି। ତେଣୁ ଭଗବାନ ଜଣେ ପ୍ରଶ୍ନ ପଚାରୁଥିଲେ, ଭଗବାନ କେତେବେଳେ ଆବିର୍ଭାବ ହୋଇଥିଲେ? ଆମେ କାହିଁକି ସନ୍ଧ୍ୟାବେଳେ ପର୍ଯ୍ୟନ୍ତ ଅଭିଷେକ କରୁଥିଲେ? ତେଣୁ ଭଗବାନ ପ୍ରକୃତରେ ଆବିର୍ଭାବ ହୋଇଥିଲେ ମଧ୍ୟାହ୍ନରେ, ମଧ୍ୟାହ୍ନରେ ଅଭିଜିତ ମୁହୂର୍ତ୍ତ। ଭଗବାନ ମଧ୍ୟାହ୍ନଟା ପ୍ରାୟ ଅଭିଜିତ ମୁହୂର୍ତ୍ତ ଥାଏ। ଭଗବାନ ରାମଚନ୍ଦ୍ରଙ୍କର ମଧ୍ୟାହ୍ନ କାଳ ଲୋକ ବିଶ୍ରାମ, ମଧ୍ୟାହ୍ନ କାଳରେ ଭଗବାନ ଆସିଥିଲେ। ଭୟ ପ୍ରକଟ ପାଳା ଭଗବାନ ଆସିଥିଲେ, ଅଭିଜିତ ମୁହୂର୍ତ୍ତରେ ଆସିଥିଲେ, ମଧ୍ୟାହ୍ନ ସମୟରେ ଆସିଥିଲେ ଭଗବାନ କୃଷ୍ଣଦେବ। କିଭଳି ଆସିଥିଲେ ନା, ସପ୍ତମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏ ଶ୍ଳୋକଟି ରହିଛନ୍ତି। ସତ୍ୟଂ ବିଧାତୁଂ ନିଜଭୃତ୍ୟ ଭାସିତଂ ବ୍ୟାପ୍ତିଂ ଚ ଭୂତେଷୁ ଅଖିଳେଷୁ ଚାତ୍ମନଃ ଅଦୃଶ୍ୟତା ତଦ୍ଭୂତଂ ରୂପଂ ଉଦ୍ଭବନ୍ ସ୍ତମ୍ଭେ ସଭାୟାଂ ନ ମୃଗଂ ନ ମାନୁଷଂ। ଏଇ ମଧ୍ୟାହ୍ନ ସମୟର କଥା, ହିରଣ୍ୟକଶିପୁର ରାଜସଭାରେ ଏଇ ଚାଲିଛି, ଦ୍ୱନ୍ଦ୍ୱ ଚାଲିଛି। ହିରଣ୍ୟକଶିପୁ ଭୟଭୀତ, ଆଗରୁ ଭୟଭୀତ ହେଇ ସାରିଛନ୍ତି। ପ୍ରହ୍ଲାଦ ଛୋଟ ପିଲା, ପାଞ୍ଚ ବର୍ଷର ବାଳକ, ପାଞ୍ଚ ବର୍ଷର ବାଳକ ସହିତ ସେ ଏତେ ଶକ୍ତି ରହିଛି, କିନ୍ତୁ ପୁତ୍ର ପାଖରେ ପରାସ୍ତ ହୋଇଯାଇଛନ୍ତି। ଆଉ ପୂର୍ବରୁ ସବୁ ବର୍ଣ୍ଣନା କରାଯିବ ସେ କଥା, ଭୟ କରିଯାଇଛନ୍ତି ପ୍ରହ୍ଲାଦକୁ। ତେଣୁ ଆଜି ଯେତେବେଳେ କୌଣସି ଉପାୟରେ ସେ ଭାବିଲେ ପରୀକ୍ଷିତକୁ ପ୍ରହ୍ଲାଦକୁ ଆଉ ଠିକ୍ କରିହେବ ନାହିଁ, ନଷ୍ଟ ହୋଇଗଲା, ନଷ୍ଟ ଚରିତ୍ର ହୋଇଗଲା, କୁତ ମତି ସତୀ, କୁତ ତୁମର ମତି କେମିତି ଅସତୀ ହୋଇଗଲା, ଏ ପ୍ରଶ୍ନ ଅଛି ଆସିବ, ନଷ୍ଟ କେମିତି ତୁ ହେଲୁ? ଏତେ ପ୍ରକାର ବ୍ୟବସ୍ଥା କରି ଆମର ସେ ସମୟରେ ରାଧାବିନ୍ଦୁ ସେ ମହାରାଜ କହନ୍ତି, ଏତେ ପ୍ରକାର ଅସୁବିଧା ସତ୍ତ୍ୱେ ପ୍ରହ୍ଲାଦ ଭଗବାନଙ୍କର ଭକ୍ତ ହୋଇପାରିଥିଲେ। ଇସ୍କନ ଭଳି ସଂସ୍ଥାରେ ରହିକିନି ମଧ୍ୟ ଲୋକମାନେ ଭଗବାନ ଭକ୍ତ ହୋଇପାରୁନାହାନ୍ତି, ଆଉ କାହାକୁ ହତଭାଗ୍ୟ ପରି କାହାକୁ କୁହାଯିବ? ତେଣୁ ସତ୍ୟଂ ବିଧାତୁଂ ନିଜଭୃତ୍ୟ ଭାସିତମ୍, ହିରଣ୍ୟକଶିପୁ ଏବଂ ପ୍ରହ୍ଲାଦ ବିଷୟରେ ଚାଲିଛି, ଫାଇଟିଂ ଚାଲିଛି, ହତ୍ୟା କରିବା ପାଇଁ ଉଦ୍ୟତ ହୋଇଛନ୍ତି, ନିଜେ ହତ୍ୟା କରିବେ। ଆଗରୁ ନିଜେ ହତ୍ୟା କରିନଥିଲେ, ଅନ୍ୟମାନଙ୍କ ଦ୍ୱାରା ଚେଷ୍ଟା କରୁଥିଲେ ହତ୍ୟା କରିବା ପାଇଁ, କୌଣସି ଉପାୟରେ ସିଦ୍ଧିପ୍ରାପ୍ତ ହୋଇପାରିନଥିଲେ। ଆଜି ନିଜେ କହୁଛନ୍ତି ମୁଁ ହତ୍ୟା କରିବି, ମୋର ଏତେ ଶକ୍ତି ରହିଛି, ମୁଁ ଏତେ ବଳ ପ୍ରାପ୍ତ ହୋଇଛି, ଆଜି ହତ୍ୟା କରିବି। ପ୍ରହ୍ଲାଦଙ୍କୁ ପଚାରୁଛନ୍ତି, ତୁ ଯେଉଁ ମୂର୍ଖ ଯସ୍ତୁୟା ମନ୍ଦ ଭାଗ୍ୟୋକ୍ତା, ଆରେ ମନ୍ଦ ଭାଗ୍ୟ, ମୁଁ ତ୍ରିଲୋକର ସମ୍ରାଟ, ତୁ ମୋର ପୁଅ, ତୁ ମଧ୍ୟ ତ୍ରିଲୋକର ସମ୍ରାଟ ହୋଇପାରିଥିଲୁ ଯଦି ମୋତେ ପ୍ରସନ୍ନ କରିଥାନ୍ତୁ, କିନ୍ତୁ ତୋର ମନ୍ଦ ଭାଗ୍ୟ ଉଦୟ ହୋଇଛି। ମଦନ୍ୟ ଜଗଦୀଶ୍ୱର, ମୋଠାରୁ ଆଉ କିଏ ଅଧିକ ଜଗଦୀଶ୍ୱର ଅଛନ୍ତି? ମୋ ବ୍ୟତୀତ ଆଉ କିଏ ଅଛନ୍ତି? କ୍ଵାସୁ ଜଗଦୀଶ୍ୱର ସର୍ବତ୍ର, କେଉଁଠି ଅଛନ୍ତି? ତୁ କହୁଛୁ ସବୁଠାରେ ଅଛନ୍ତି, କାହିଁ ମୋତେ କେଉଁଠି ଦେଖାଯାଉନାହାନ୍ତି? କ୍ଵାସୁ ଜଗଦୀଶ୍ୱର ସର୍ବତ୍ର, କସ୍ମା ସ୍ତମ୍ଭେ ନ ଦିଶ୍ୟତେ, ସମ୍ଭାର କାହିଁକି ଦେଖା ଦେଉନାହାନ୍ତି? ତେଣୁ ପ୍ରହ୍ଲାଦ ସେ ଯୋମାଙ୍କୁ ପଶିଛନ୍ତି ସର୍ବତ୍ର, ସବୁଠାରେ ସେ ଭଗବାନ ଦର୍ଶନ କରୁଛନ୍ତି। ମହାଭାଗବତ ସବୁଠାରେ ମହାଭାଗବତ ଦେଖେ, ସ୍ଥାବର ଜଙ୍ଗମ ଦେଖେ, ନା ଦେଖେ ତାହାର ମୂର୍ତ୍ତି ଭଗବାନଙ୍କର, ସବୁବେଳେ ଭଗବାନଙ୍କର ମୂର୍ତ୍ତି ଦେଖନ୍ତି, ଆଉ କିଛି ଦେଖନ୍ତି ନାହିଁ ସେ। ତେଣୁ ସେ ହାତ ଯୋଡ଼ି କହୁଛନ୍ତି ଦୃଶ୍ୟତେ, ଭଗବାନ ମୋତେ ଦେଖାଯାଉଛନ୍ତି ସବୁଠାରେ, ନା ସ୍ତମ୍ଭରେ ନା ସ୍ତମ୍ଭରେ ବି ଅଛନ୍ତି। ତେଣୁ ଯେତେବେଳେ ଗୋଟେ ମୁଷ୍ଟିକା ଏତିକି ଶକ୍ତି ରହିଛି, ଆ ପୂର୍ବରୁ ବର୍ଣ୍ଣନା କରାଯିବ ଚତୁର୍ଥ ତୃତୀୟ ଅଧ୍ୟାୟରେ, ସେ ସବୁ ଶକ୍ତି ପାଇଛନ୍ତି ବ୍ରହ୍ମାଙ୍କ ଠାରୁ। ଦିନରେ ମରିବ ନାହିଁ, ରାତିରେ ମରିବ ନାହିଁ, ବହୁତ ଶକ୍ତି ପ୍ରାପ୍ତ ହୋଇଛନ୍ତି, ବହୁତ ଅଷ୍ଟସିଦ୍ଧି ନବନିଧି ସବୁ ପ୍ରାପ୍ତ ହୋଇଛନ୍ତି। ଗୋଟିଏ ମୁଷ୍ଟିକାରେ ଗୋଟେ ସ୍ତମ୍ଭକୁ ବିଧାରଣ କରିଦେଲେ, ତେଣୁ ଭଗବାନ ଆବିର୍ଭାବ ହୋଇଛନ୍ତି ମଧ୍ୟାହ୍ନ ସମୟରେ। କେମିତି ଆବିର୍ଭାବ ହେଲେ, ନା ସତ୍ୟଂ ବିଧାତୁଂ ନିଜଭୃତ୍ୟ ଭାସିତଂ, ସତ୍ୟରେ ଭଗବାନ ତାଙ୍କ ନିଜ କଥାକୁ ସତ୍ୟରେ ପରିଣତ କରନ୍ତି, ଏବଂ ନିଜର କଥାକୁ ସତ୍ୟରେ ପରିଣତ ଯଦିବା କୌଣସି ସମୟରେ କୃତକାର୍ଯ୍ୟ ହୁଅନ୍ତି ନାହିଁ, ତାଙ୍କର ଭକ୍ତଙ୍କର କଥାକୁ ସତ୍ୟରେ ପରିଣତ କରନ୍ତି, ସେଥିରେ କୌଣସି ୱିଦାଉଟ୍ ଫେଲ୍। ତେଣୁ ଭଗବାନ ଅର୍ଜୁନଙ୍କୁ କହିଲେ, ଅର୍ଜୁନ ତୁମେ ପ୍ରତିଜ୍ଞା କର। ଭଗବତ ଗୀତାରେ ନିଜେ ପ୍ରତିଜ୍ଞା ନ କରି ଅର୍ଜୁନଙ୍କୁ କହିଛନ୍ତି, ତୁମେ କୁହ, ନାମେ ଭକ୍ତ ପ୍ରଣଶ୍ୟତି, ଏ ସତ୍ୟଂ ବିଧାତୁ, ଏ ସତ୍ୟ ସତ୍ୟରେ ପରିଣତ କରିବା ପାଇଁ ଭଗବାନ ଆବିର୍ଭାବ ହେଉଛନ୍ତି। ସତ୍ୟଂ ବିଧାତୁ ନିଜ ଭୃତ୍ୟ ଭାସିତ, ନିଜ ଭୃତ୍ୟ ସମସ୍ତେ ଭଗବାନ ଭୃତ୍ୟ, କିନ୍ତୁ କିଏ ଭାବୁଛି ଆମେ ଭୃତ୍ୟ, କିଏ ଭାବୁଛି ଆମେ ମାଲିକ, ଭଗବାନ ଆମର ଭୃତ୍ୟ, ଆମେ ହେଉଛୁ ମାଲିକ, ଏଭଳି ଭାବନ୍ତି। ବିଶେଷ ଭାବରେ ଏଠି ନିଜ ଭୃତ୍ୟ ଭାସିତ ଯେତେ କୁହାଯାଏ, ଏ ନାରଦମୁନି କୁହାଯାଏ। ନାରଦମୁନି ଯେତେବେଳେ ହିରଣ୍ୟକଶିପୁ ଯାଇଥିଲେ ମନ୍ଦର ପର୍ବତକୁ ତପସ୍ୟା କରିବା ପାଇଁ, ସେତେବେଳେ ଇନ୍ଦ୍ର ତାଙ୍କର ରାଜଧାନୀକୁ ଆକ୍ରମଣ କରି ଲୁଣ୍ଠନ କରି ତାଙ୍କର ମାଆଙ୍କୁ ନେଇ, ମାଆଙ୍କ ଗର୍ଭରେ ଥିଲେ, କୟାଦିଙ୍କ ଗର୍ଭରେ ଥିଲେ ପ୍ରହ୍ଲାଦ, ସେ ସେମାନେ ନେଇଯାଉଥିଲେ, ଇନ୍ଦ୍ର ନେଇଯାଉଥିଲେ, ନାରଦମୁନି ଆସି ତାଙ୍କୁ ପ୍ରତିରୋଧ କରିଥିଲେ। ତେଣୁ ସେହି ସମୟରେ ନାରଦମୁନି କହିଥିଲେ, ଇନ୍ଦ୍ର କହିଥିଲେ, ଆମେ ତାଙ୍କୁ ଏ ସ୍ତ୍ରୀଙ୍କ ପ୍ରତି କୌଣସି ଅସଦାଚାର କରିବା ପାଇଁ ନେଉନାହୁଁ, ତାଙ୍କ ଗର୍ଭରେ ଯେଉଁ ପୁତ୍ର ରହିଛି ସେ ହେଉଛି ଅସୁର ପୁତ୍ର, ସେ ଜନ୍ମ ହେଲେ ଆମେ ତାକୁ ହତ୍ୟା କରିବୁ। ତେଣୁ ନାରଦ କହିଥିଲେ, ନା, ଇଏ ହେଉଛନ୍ତି ଅନନ୍ତ ଅନୁଚରଂ ବଳିମ୍ ନ ତମ ପ୍ରାପ୍ତ ସଂସ୍ଥାନ, ତୁମେ ତାକୁ ହତ୍ୟା କରିପାରିବ ନାହିଁ, ଇଏ ହେଉଛନ୍ତି ଅନନ୍ତ, ଭଗବାନଙ୍କର ହେଉଛନ୍ତି ଅନୁଚର। ତେଣୁ ସେହି କଥାକୁ ସତ୍ୟରେ ପରିଣତ କରିଛନ୍ତି ଆଜି ଭଗବାନ, ସତ୍ୟଙ୍କ ବିଧାତ ନିଜଭୂତ ଭାସିତ। ଚାରି କୁମାରଙ୍କର କଥାକୁ ସତ୍ୟରେ ପରିଣତ କରିଛନ୍ତି, ସେମାନେ ଶତ୍ରୁ କ'ଣ ଅସୁରଜନୀ ପ୍ରାପ୍ତ ହେବେ, ଆଜି ସେମାନେ ଆସିଛନ୍ତି, ହିରଣ୍ୟକଶିପୁ ହିରଣ୍ୟକୂପରେ ଆସିଛନ୍ତି, ତେଣୁ ତାଙ୍କର କଥାକୁ ମଧ୍ୟ ଭଗବାନ ସତ୍ୟରେ ପରିଣତ କରିଛନ୍ତି। ବ୍ରହ୍ମାଙ୍କର କଥାକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି, ବ୍ରହ୍ମା ଯେଉଁ ବର ଦେଇଥିଲେ ଅସମ୍ଭବ ବର, ଦିନରେ ମରିବେ ନାହିଁ, ରାତିରେ ମରିବେ ନାହିଁ, ଅସ୍ତ୍ରରେ ମରିବେ ନାହିଁ, ଶସ୍ତ୍ରରେ ମରିବେ ନାହିଁ, ଭୂମିରେ ମରିବେ ନାହିଁ, ଜଳରେ ନାହିଁ 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 ନେଭର ସେ ନୋ, କେବେରେ ନାହିଁ, ମରିବେ ନାହିଁ, ସବୁ ପ୍ରକାର ନାହିଁ, କିନ୍ତୁ ସବୁ ନାହିଁକୁ ନାହିଁ କରିଦେଇ ଭଗବାନ ଆସିଗଲେ। ସତ୍ୟଂ ବିଧାତୁ ବ୍ରହ୍ମାଙ୍କର ସମସ୍ତ ବରକୁ ରକ୍ଷା କରି ଭଗବାନ ଆସିଛନ୍ତି, ସତ୍ୟଂ ବିଧାତୁ ନିଜଭୃତ୍ୟ ଭାସିତମ୍। ଏବଂ ଚ ଶବ୍ଦରେ ଏଠି ଆଚାର୍ଯ୍ୟମାନେ କହୁଛନ୍ତି, ନିଜର କଥାକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି ଭଗବାନ, ଯେଉଁ କହିଥିଲେ ଭଗବତ ଗୀତାରେ, କୌନ୍ତେୟ ପ୍ରତିଜାନ ହିଁ ନ ମେ ଭକ୍ତ ପ୍ରଣଶ୍ୟତି, ମୋର ଭକ୍ତର କେବେ ବିନାଶ ହେବ ନାହିଁ, ଭଗବାନ ଆସି ପହଞ୍ଚିଗଲେ। ସତ୍ୟଂ ବିଧାତୁ ନିଜଭୃତ୍ୟ ଭାସିତମ୍ ବ୍ୟାପ୍ତିଂଚ ଭୂତେଷୁ ଅକିଳେଷୁ ତାତ୍ମନ, ଭଗବାନ ଯେ ସେଇଠି ଅଛନ୍ତି ତା ନୁହଁ, ସବୁଠାରେ ଅକିଳ, ଅଣ୍ଡାନ୍ତରସ୍ଥ ପରମାଣୁ ଚୟାନ୍ତରସ୍ତମ୍, ସବୁଠାରେ ଭଗବାନ ରହିଛନ୍ତି, ଅଣୁ ପରମାଣୁରେ ଭଗବାନ ରହିଛନ୍ତି, କିନ୍ତୁ ସେଇଠି ସେ ବ୍ୟକ୍ତ ହେଲେ। ବ୍ୟାପ୍ତିଂଚ ଭୂତେଷୁ ଅକିଳେଷୁ ତାତ୍ମନ, ପରମାତ୍ମା ରୂପରେ ସେ ସବୁଠାରେ ବିଦ୍ୟମାନ ଅଛନ୍ତି, ଅଦୃଶ୍ୟତା ତ କିନ୍ତୁ ଅଦୃଶ୍ୟ ଭାବ ରହିଛନ୍ତି, ସେ ଦୃଶ୍ୟ ହେଲେ ଅଦୃଶ୍ୟତା ତଦ୍ଭୁତମ ରୂପମ ଉଦ୍ଭବ, ଅଦ୍ଭୁତ ରୂପ ଧାରଣ କଲେ, କାହିଁକି ନା ଭଗବାନ ବ୍ରହ୍ମାଙ୍କର ସମସ୍ତ ବରକୁ ରକ୍ଷା କରିଛନ୍ତି, ଅଦ୍ଭୁତ ରୂପ ଧାରଣ କଲେ। ହିରଣ୍ୟକଶିପୁର ଭାଇ ହିରଣ୍ୟକ୍ଷଙ୍କୁ ଭଗବାନ ହତ୍ୟା କରିଥିଲେ ଶୁକର ରୂପରେ, ରାବଣକୁ ଭଗବାନ ହତ୍ୟା କରିଥିଲେ ରାମଚନ୍ଦ୍ର ରୂପରେ, ଭଗବାନ ରାମଚନ୍ଦ୍ର ଏଠି ପୂଜିତ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। ତେଣୁ ସେ ବର ଯେତେ ବହୁତ ପ୍ରକାର ବର ମାଗିଥିଲେ, ତା ଦେହରୁ ଗୋଟେ ବର ଥିଲା, ମନୁଷ୍ୟ ଦ୍ୱାରା ମୃତ୍ୟୁ ହେବ ନାହିଁ ମୋର, କି ପଶୁ ଦ୍ୱାରା ମୁଁ ମୃତ୍ୟୁବରଣ କରିବି ନାହିଁ, କାହିଁକି ନା ପଶୁ ଦ୍ୱାରା ମୋର ଭାଇ ହତ୍ୟା ହୋଇଛି, ମନୁଷ୍ୟ ଦ୍ୱାରା ଭଗବାନ ରାମଚନ୍ଦ୍ର ଆସି ମନୁଷ୍ୟ ଲୀଳା କରିଛନ୍ତି, ରାବଣଙ୍କୁ ହତ୍ୟା କରିଛନ୍ତି, ତେଣୁ ସିଏ ବରଟି ମାଗିଥିଲା, ସେ ଭାବିଲା ମୁଁ ମରିବି ନାହିଁ, କିନ୍ତୁ ଭଗବାନ ନରହରି ବିବାହ କଲେ। अद्भुत रूप धारण कले, उद्वहन धारण कले अद्भुत रूप, स्तंभे सभाया से सभारे से स्तंभरे भगवान आसीगले। न मृगम न मानुष, भगवान मृग नुह पशु नुहत कि मनुष्य नुहत नरहरि नर रूप आसीगले। तेणु भगवान जो आविर्भाव होती भीषण शब्द होती भीषण शब्द जो है समस्ते भय करगले। जो 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 प्रलय समय जो शब्द हुए से गुड़ा शब्द है आमर रिसेंट मन अच्छे प्रलय शब्द होती फनी फनी शब्द होता प्रलय पूरी रे जगन्नाथ रही पुरुषोत्तम क्षेत्र में प्रलय होगा से भाव शब्द है भीषण शब्द हिरण्यकश्यप को भय करगला कौट आस शब्द जापारा ना भीषण शब्द आप भगवान से रूप धारण कले। तेणु ये रूप देख हिरण्यकश्यप युद्ध करने प्रस्तुत होगा असुर सैन्य मैंने सब प्रस्तुत हो गले भगवान को हत्या करने भगवान सहित युद्ध करने कि भगवान ये गोटे भगवान ये गोटे रही इच्छा युद्ध प्रवृत्ति मत रही जन्मादेश जत सबकि भगवान आसूसी युद्ध करने प्रवृत्ति रही प्रकृत ये हूँ मूल कारण अन्य सब कारण हूँ गौण कारण भगवान चाहते युद्ध करने सब व्यवस्था कर आज युद्ध कर भगवान हिरण्यकश्यप सहित युद्ध कले बर्तमान हिरण्यकश्यप सहित युद्ध करेंगे भगवान युद्ध जो प्रवृत्ति रही से आनंद लाभ कर युद्ध कर भगवान तांके भक्त सहित युद्ध कर खेलुंत भगवान। तेणु ब्रह्मा प्रार्थना कर प्रभु यू संध्याकाल आसीज आप सहित खेलुवे बुद्धि मुझे बर दे शक्ति अधिक रू अधिक हम तेणु बर्तमान हत्या करूँ जो यही भाव में देवता मैंने भीतस्त हो ब्रह्मा आदि देवता मैंने स्थिति करगवान नृसिंहदेव को भगवान आविर्भाव रूप आविर्भाव जो होती हिरण्यकश्यप को नहींगले कोल को नहींगले कारण से बर पाई भूमि मरवे ना कि आकाश में मरवे ना न भूम न बर आकाश में मरवे ना कि भूमि मरवे ना तेणु भगवान निज कोल रखिले भूमि नुह कि आकाश नुह सब ब्रह्मा सब सत्य को रक्षा करोसी गोटे लंघन होना ब्रह्मा भगवान चाहते लंघन करते कि भगवान लंघन करेगा कले ना ये भगवान सत्यम कौन सत्यव्रत ये भगवान व्रत सत्यव्रत सी तेणु भगवान किभ आविर्भाव होती भगवान खाली रूपटी आम वर्णना करवा भगवान बर्तमान अभिषेक हे भगवान ये भाव आविर्भाव होती से रूप किभ ना अत्यंत भयंकर रूप तांकर क्रोधान्वित नयन जुगल उत्तप्त स्वर्णपरी उज्ज्वल तांकर जटा ओ केशर संयुक्त रोष कसाहित मुख एभली मुख विकट दंत चंचलित खड़ग 1000 बाहु आम आज सका भगवान नृसिंहदेव 108 स्तुति करते 108 नाम नहीं 1000 हस्त रही भगवान खड़ग विभिन्न प्रकार धारण कर अस्त्र धारण कर चूरधार तुल्य भ्रुकुटित कौन बदन और जिह्वा सबु भय प्रदान कर शरीर भगवान धारण कर जिह्वा लिहा जिह्वा धारण कर उन्नत निश्चल कर्ण जुगल एवं पर्वत गुहा सदृश विस्तृत मुख और नासिका विवर भीषण विदीर्ण अनुदेश एवं आकाश स्पर्शी देह आकाश को स्पर्श करुची भगवान शरीर ह्रस्व और स्थूल ग्रीवा जानु एवं बक्ष भगवान महापुरुष लक्षण सब रही महापुरुष लक्षण सब रही कृश उदर चंद्र किरण पर शुभ्र वर्ण रोमावृत शरीर सर्वाधिक प्रसारित शतशत बाहु और नख अस्त्र दुष्ट होता नख भगवान नख अस्त्र धारण कले कहीं से अस्त्र मरवे ना कि शस्त्र मरवे ना तेणु शिला टंक नखाए अद्भुत नख पद कौन करकमल करकमल बहुत 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 सूक्ष्म बहुत कोमल भगवान हस्त किंतु नख हूँ बहुत पर्वत भाई शिला टंक नखाए भगवान से भाव रूप धारण कर तेणु यही भाव में भगवान आविर्भाव होती अभिषेक हम आम तर गोटे स्तुति करी आम कथ विश्राम देवा आसंता कालीठ विषय श्रवण करवा।
जय नृसिंह श्री नृसिंह जय 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 श्री नृसिंह उग्रं वीरं महाविष्णुं ज्वलन्तं सर्वतोमुखं नृसिंहं भीषणं भद्रं मृत्युर्मृत्युर्नमाम्यहम् श्री नृसिंह जय नृसिंह जय 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 श्री नृसिंह प्रह्लादेश जय पद्म मुख पद्म भृंग जय श्री नृसिंहदेव भगवान की जय भक्त प्रह्लाद महाराज की जय श्री प्रभुपाद महाराज की जय श्री गुरुदेव की समवेत गौर भक्त की जय गो प्रमानंदे
Thousand.